శ్రీమద్భాగవతం దశమ స్కంద 58వ అధ్యాయ శ్లోక 18. తమసాద్య వరారోహం తమసాద్య వరారోహం శ్రుద్విజాం రుచిరాననాం శ్రుద్విజాం రుచిరాననాం పప్రచ్ఛ ప్రసిద్ధ సఖ్యా పప్రచ్ఛ ప్రసిద్ధ సఖ్యా ఫాల్గుణః ప్రమదోత్తమా ఫాల్గుణః ప్రమదోత్తమా తామాశ్రాద్య వరారోహం శుద్విజాం రుచిరాననాం పప్రచ్ఛ ప్రసిద్ధ సఖ్యా ఫాల్గుణః ప్రమదోత్తమా తామసాద్య వరారోహం ఉద్విజాం రుచిరాననాం ప్రసిద్ధ సఖ్యా ఫాల్గుణ ప్రమదోత్తమాం తామసాద్య వరారోహం శ్రుద్విజాం రుచిరాననాం పప్రచ్ఛ ప్రసిద్ధ సఖ్యా ఫాల్గుణ ప్రమదోత్తమా తామసాద్య వరారోహం శుద్విజాం రుచిరాననాం పప్రచ్ఛ ప్రసిద్ధ సఖ్యా ఫాల్గుణ ప్రమదోత్తమా శ్లోకరణ్వాద్. సఖాంగ ద్వారా ప్రేరిత హోయి అర్జున సేయ అసాధారణ యువతి నికటకు వలె జార సుందర నితంబ ఉత్తమ దంతరాజి ఏం ఆకర్షణీయ ముఖ తిలా సీతాఠారు నిమ్న ప్రకార జిజ్ఞాస కలే. ତେଣୁ ଆମେ ବର୍ତ୍ତମାନ ଚାଲିଯିବା ଇନ୍ଦ୍ରପ୍ରସ୍ଥ ଦିଲ୍ଲୀ, ବର୍ତ୍ତମାନ ଦିଲ୍ଲୀ. ତେଣୁ ସେଇ ନିକଟରେ ଯେଉଁ ଯମୁନା ନଦୀ ରହିଛନ୍ତି, ସେଇ ଯମୁନା ନଦୀ ନିକଟରେ ଯେଉଁ ଜଙ୍ଗଲ ରହିଛି, ସେଇ ଜଙ୍ଗଲରେ ଏଇ ଯେଉଁ ରହିଛନ୍ତି କାଳିନ୍ଦୀ, ଇଏ ସେଠି ବିଚରଣ କରୁଥିଲେ ବା ତପସ୍ୟା କରୁଥିଲେ. ତେଣୁ ଏଇଠୁ ଦେଖିକିରି ପୂର୍ବରୁ ଆମେ ଗତକାଲି ଯେଉଁଠି କଥାକୁ ବିଶ୍ରାମ ଦେଇଥିଲେ ସେଇଠୁ ଆରମ୍ଭ କରିବା. କୃଷ୍ଣ ଦଦୁ ସତୁ କନ୍ୟାଂ ଚରନ୍ତିଂ ଚାରୁ ଦର୍ଶନାମ୍ ଚାରୁ ଦର୍ଶନାମ୍ ବହୁତ ସୁନ୍ଦର ଦେଖିବା ପାଇଁ ସେ ଯୁବତୀ ତାଙ୍କୁ କୃଷ୍ଣ ଦୁଇ ଜଣ କୃଷ୍ଣ, ଅର୍ଜୁନ ମଧ୍ୟ କୃଷ୍ଣ, ଇଏ ମଧ୍ୟ କୃଷ୍ଣ, ଏ ଦୁଇ ଜଣ ଦେଖିକିରି ଦଦୁ ସତୁ କନ୍ୟାଂ ସେ କନ୍ୟାକୁ ଦେଖିକିରି ଚରନ୍ତିଂ ଚାରୁ ଦର୍ଶନାମ୍ ଏଇ ଚାଲୁଥିବା ବେଳେ ବା ତପସ୍ୟା କରୁଥିଲା ବେଳେ ତାଙ୍କୁ ଦେଖିଥିଲେ ଚାଲୁଥିବା କୁହାଯାଉଛି, କାରଣ ଆଚାର୍ଯ୍ୟମାନେ କହୁଛନ୍ତି ଯେ ଏଇ ଯେଉଁ କାଳିନ୍ଦୀ ଏଇ ଯେଉଁ ରଥ ଶବ୍ଦ ଶୁଣିକିରି ସେ ଲୁଚିଯିବା ପାଇଁ ବସିଥିଲେ, ଲୁଚିଯିବା ପାଇଁ ଯେତେବେଳେ ବସୁଥିଲେ ସେହି ସମୟରେ ତାଙ୍କୁ ଦେଖିଲେ ଇଏ. ତେଣୁ ଏଇଭଳି ଭାବରେ ଦେଖିକିରି ବର୍ତ୍ତମାନ ଏହି ଶ୍ଲୋକରୁ କହିବେ ତାମ୍ ଆସାଧ୍ୟ ବରାରୋହାଂ. ତେଣୁ ଯେତେବେଳେ ଦେଖିଲେ କୃଷ୍ଣ ତାଙ୍କୁ ପଠେଇଲେ ଅର୍ଜୁନକୁ, କୃଷ୍ଣ ତାଙ୍କୁ ପଠେଇଲେ ତୁମେ ଯାଅ ତାଙ୍କ ପାଖକୁ, କ'ଣ ପାଇଁ ସେ ଏଠି ରହିଛନ୍ତି, କ'ଣ କରୁଛନ୍ତି, କିଏ ସେ କ'ଣ, ଏସବୁ ବିଷୟରେ ତାଙ୍କ ବିଷୟରେ ବୁଝିବା ପାଇଁ ପଠେଇଲେ ଅର୍ଜୁନକୁ ପଠେଇଲେ. ତେଣୁ ଏ କଥାଟା ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ସବୁ ଜିନିଷ ତ ବର୍ଣ୍ଣନା କରାଯିବ ନାହିଁ, ସଂକ୍ଷେପରେ ବର୍ଣ୍ଣନା କରାଯାଉଛି ଭାଗବତମରେ. ତେଣୁ ଏଇଟାକୁ ବୁଝିବାକୁ ପଡ଼ିବ ଏଇଭଳି ଭାବରେ କୃଷ୍ଣ ପ୍ରେଷିତ ସଖ୍ୟା. ପ୍ରେଷିତ ସଖ୍ୟା କହିଲେ ଏ ଯେଉଁ କୃଷ୍ଣ ତାଙ୍କୁ ପ୍ରେରଣ କଲେ, ତୁମେ ଯାଅ ତାଙ୍କୁ ପଚାରିବ କିଏ ସେ କ'ଣ ସବୁ ତାଙ୍କ ବିଷୟରେ ବୁଝିବ, ଭଗବାନ ସବୁ ଜାଣନ୍ତି, ଏମିତି କିଛି ନାହିଁ ଯେ ଭଗବାନ ଜାଣିନାହାନ୍ତି, ଭଗବାନଙ୍କ ଲୀଳା ସବୁ କିଛି ଜାଣନ୍ତି. ଭଗବତ ଗୀତାରେ ଭଗବାନ କହିଲେ କ'ଣ, ବେଦାହଂ ସମ୍ବନ୍ଧିତାନି ବର୍ତ୍ତମାନ ଆଣିଛି ଅର୍ଜୁନ ଭବିଷ୍ୟ ଆଣିଛି ଭୂତ ଆଣି ମାଙ୍କୁ ବେଦନ କଶ୍ଚନ, ଏମିତି କେହି ନାହାନ୍ତି ଦୁନିଆରେ ବା କେଉଁଠି ଅନେକ ଅସନ୍ତ ଅସନ୍ତ କୋଟି ବ୍ରହ୍ମାଣ୍ଡ ରହିଛି, ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଆମେ ଚିନ୍ତା କରିପାରିବା ନାହିଁ। କେତେ ଜୀବ ରହିଛନ୍ତି, କେତେ କ'ଣ ରହିଛନ୍ତି, ଏ ଭଗବାନ କରିବେ ଭଗବତ୍ତା। ହଁ, ସମସ୍ତ ଜୀବଙ୍କର ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଜାଣନ୍ତି। ଭଗବତ ଗୀତାରେ ଭଗବାନ କହିଲେ, କହିଲେ ବେଦାହମ ସମତି ତାହାନି, ମୁଁ ସବୁକିଛି ଜାଣନ୍ତି ଜାଣିଛି, ଅତୀତ ବିଷୟରେ ଜାଣିଛି, ବର୍ତ୍ତମାନାନି ଚାର୍ଜୁନ ବର୍ତ୍ତମାନ ମଧ୍ୟ ଜାଣିଛନ୍ତି, ଏବଂ ଭବିଷ୍ୟାଣି ଯେ ଭୂତାନି ଭବିଷ୍ୟତ ମଧ୍ୟ ଜାଣିଛନ୍ତି। ଏ ଯେଉଁ ଯେଉଁ ବର୍ତ୍ତମାନ ରହିଛି, ବର୍ତ୍ତମାନ ଯେଉଁ କରୋନା ରହିଛି, କରୋନା କେତେ ଦିନ ଚାଲିବ, ଲାଷ୍ଟିଂ କରିବ କ'ଣ, ସବୁ ଭଗବାନ ଜାଣନ୍ତି। ସବୁ ଭବିଷ୍ୟାଣି ଯେ ଭୂତାନି ସବୁକିଛି ଜାଣନ୍ତି ସିଏ, କିନ୍ତୁ ମାଆଙ୍କୁ ବେଦନ କଶ୍ଚନ, ଭଗବାନଙ୍କୁ କେହି ଜାଣିପାରିବେ ନାହିଁ। ଭଗବାନଙ୍କ ଏଭଳି ଶକ୍ତି ରହିଛି, ଏଭଳି ଅନଲିମିଟେଡ଼, ସିଏ କେହି ଜାଣିପାରିବେ ନାହିଁ। ଏତେ ଯେତେ ବିଦ୍ୱାନ ବ୍ୟକ୍ତି ରହିଛନ୍ତି, ଆମର ଅନନ୍ତ ଦେବ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏକ ମୁଖରେ ନୁହଁ ବା ଶହେ ମୁଖରେ ନୁହଁ, 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, କିନ୍ତୁ ଶେଷ ଅଧୁନା ବି ସମବସ୍ଥିତି ନାଶ୍ୟ ପାରମ, ଏ ପର୍ଯ୍ୟନ୍ତ ମଧ୍ୟ ଭଗବାନଙ୍କର ବିଷୟରେ ଶେଷ ହୋଇପାରୁନାହିଁ, ଗୁଣଗାନ ଚାଲିଛି ଭଗବାନଙ୍କର। ଏଭଳି ଭଗବାନଙ୍କର ଗୁଣ ରହିଛି, ଭଗବାନଙ୍କ ଏସବୁ ଲୀଳା, ଲୀଳା ପୁରୁଷୋତ୍ତମ, ଲୀଳା ପୁରୁଷୋତ୍ତମଙ୍କର ଲୀଳା ଆମେ ଶ୍ରବଣ କରିବା ପାଇଁ ବା କୀର୍ତ୍ତନ କରିବା ପାଇଁ ଆମକୁ ସୁଯୋଗ ଦେଇଛନ୍ତି ପ୍ରଭୁପାଦ ମହାରାଜ ଗୁରୁଦେବଙ୍କ କୃପାରୁ, ଆମେ ଏଇଟା ପ୍ରାପ୍ତ ହୋଇଛେ। ଏଇଟା ଆମକୁ ପ୍ରାପ୍ତ ହୋଇଛେ, ଲୀଳା ତାଙ୍କର ଲୀଳା ଚାଲିଛି, ଲୀଳା ପୁରୁଷୋତ୍ତମ ଭଗବାନଙ୍କ ଯେଉଁ କୁହାଯାଏ ଭଗବାନ ରାମଚନ୍ଦ୍ର ହେଉଛନ୍ତି ପ୍ରେମ ପୁରୁଷୋତ୍ତମ, ଏ ମର୍ଯ୍ୟାଦା ପୁରୁଷୋତ୍ତମ, ଏବଂ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ, ଏବଂ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ, ତିନି ଜଣ ପୁରୁଷୋତ୍ତମ, ପୁରୁଷମାନଙ୍କ ଭିତରେ ଶ୍ରେଷ୍ଠ, କିନ୍ତୁ ତାଙ୍କ ଭିତରେ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ, ଅନେକ ଲୀଳା କରୁଛନ୍ତି, ତେଣୁ ଇଏ ତାଙ୍କର ଲୀଳା, ଏ ଗୋଟେ ଲୀଳା ତାଙ୍କର, ନହେଲେ ଭଗବାନ ଯେ ଜାଣିନାହାନ୍ତି ତା ନୁହଁ, କେତେବେଳେ କ'ଣ ସବୁ କଥା ଜାଣନ୍ତି ସିଏ, ସବୁ କଥା ଜାଣିକି ସେ ଆସିଛନ୍ତି, ଲୀଳା କରିବେ 125 ଇୟର୍ସ, ବ୍ରହ୍ମାଙ୍କର ଗୋଟିଏ ଦିନରେ ସେ ଆସିକି 125 ବର୍ଷ କାଳ ଲୀଳା କରି ଚାଲିଯାଆନ୍ତି, ଏବଂ ଏ ଯେଉଁ ଲୀଳା କରନ୍ତି ସେ ଲୀଳାକୁ ସାଧୁ ଶାସ୍ତ୍ର ଗୁରୁ ଏସବୁ ଲୀଳାକୁ ସବୁ କୀର୍ତ୍ତନ କରନ୍ତି, କୀର୍ତ୍ତନ କରନ୍ତି, ସେଇଥିରେ ସେମାନେ ଆନନ୍ଦିତ ହୁଅନ୍ତି। ଭଗବାନ ଲୀଳା କରିବାର ଉଦ୍ଦେଶ୍ୟ ହେଉଛି ସେଇଟା, ଯେଉଁ କୁହାଯାଇଛି ଭଗବାନଙ୍କର ଲୀଳା ସବୁ ରହିଛି, ଭଗବାନଙ୍କର ଭାଗବତ 10ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ଗୋଟେ ସ୍ତୁତି କରିଛନ୍ତି, ତା ଦେହରେ ସେ କହୁଛନ୍ତି ଭଗବାନ ଲୀଳା, ଭଗବାନ ଯେଉଁ ହେଉଛନ୍ତି ତାଙ୍କର ଧାମ ହେଉଛି ଚିତ୍ ଜଗତ, ଚିତ୍ ଜଗତରେ ତାଙ୍କର ରହିଛି, ତାଙ୍କର ଲୀଳା ସବୁ ଚାଲିଛି, ଏବଂ ଏଠି ଯେଉଁ ଯେତେବେଳେ ଆସନ୍ତି ତାଙ୍କର ଧାମ ସହିତ ଆସନ୍ତି ସିଏ ଭଗବାନ, ଯେଉଁ ଚିତ୍ ଜଗତରେ ଯେଉଁ ଧାମ ରହିଛି ଦ୍ୱାରକା ଧାମ, ସେଇ ଧାମକୁ ଆଣିକି ଆସିଥିଲେ ଭଗବାନ, ତେଣୁ କିନ୍ତୁ ସେ ଜଗତର ଲୀଳା ଏବଂ ଏ ଜଗତର ଲୀଳା ଭିତରେ ପାର୍ଥକ୍ୟ ରହିଛି, ପାର୍ଥକ୍ୟ ରହିଛି। ଭାଗବତ 10ସ୍କନ୍ଧ 14 ଅଧ୍ୟାୟରେ ଏ ଶ୍ଲୋକଟି କୁହାଯାଇଛି, ଭଗବାନଙ୍କ ଲୀଳା ଭିତରେ କ'ଣ ପାର୍ଥକ୍ୟ କହିପାରିବେ, ଅନୁମାନ କରି କହିପାରିବେ, 10ସ୍କନ୍ଧ 14 ଅଧ୍ୟାୟରେ ସେ ଶ୍ଲୋକଟି ଅଛନ୍ତି, କ'ଣ ନା ଭଗବାନ ଯେଉଁ ଲୀଳା କରନ୍ତି ସେ ହେଉଛି ପ୍ରପଞ୍ଚ, ଏଇଟା ହେଉଛି ପ୍ରପଞ୍ଚ, ଏଇଟାକୁ କୁହାଯାଏ ପ୍ରପଞ୍ଚ। ପ୍ରପଞ୍ଚ କହିଲେ କ'ଣ, 5ଟି ଜିନିଷ ରହିଛି, କ'ଣ କ'ଣ 5ଟି ଜିନିଷ, ଭଗବତ ଗୀତାରେ ଏ 5ଟି ବସ୍ତୁ ରହିଛି, କ'ଣ କ'ଣ, ଈଶ୍ୱର, କାଳ, କର୍ମ, ପ୍ରକୃତି, ଜୀବ, 5 ହେଲା ନା କେତେ, ଇଏ ପ୍ରପଞ୍ଚ, କିନ୍ତୁ ଚିତ୍ ଜଗତ ଯେଉଁଟାକୁ ଏଇଟାକୁ ନିଷ୍ପ୍ରପଞ୍ଚ ବୋଲି କୁହାଯାଏ, ସେଠି ଏ 5ଟି ବସ୍ତୁ ନାହିଁ, ନିଷ୍ପ୍ରପଞ୍ଚ, ତେଣୁ ଏହି ଶ୍ଲୋକଟି କୁହାଯାଇଛି ପ୍ରପଞ୍ଚ ନିଷ୍ପ୍ରପଞ୍ଚୋପି, ଭଗବାନ ଯେଉଁ ନିଷ୍ପ୍ରପଞ୍ଚ ଯେଉଁ ଚିତ୍ ଜଗତରେ ରହିଛନ୍ତି, କିନ୍ତୁ ସିଏ ଏ ପ୍ରପଞ୍ଚକୁ ଆସି ଯେଉଁ ଲୀଳା କରନ୍ତି, ଏହି ଲୀଳା ଅତି ଶୋଭିତ ହୋଇଯାଏ, କିଭଳି ଶୋଭିତ ହୋଇଯାଏ, କାହିଁକି ଶୋଭିତ ହୁଏ, ବହୁତ ସୁନ୍ଦର ଭାବରେ ଏ ଶ୍ଲୋକଟି କୁହାଯାଇଛି, ବ୍ରହ୍ମା ଶ୍ଳୋକରେ କହିଛନ୍ତି, ଏଇଟାକୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଏଇଟା ପ୍ରପଞ୍ଚ ନିଷ୍ପ୍ରପଞ୍ଚ ବିଡ଼ମ୍ବୟସି ଭୂତଳେ, ଭଗବାନ ଏଇ ଭୂତଳରେ ଯେଉଁ ଲୀଳା କରନ୍ତି ଏଇଟା ବହୁତ ଶୋଭିତ ହେଇଯାଏ ଭୂତଳେ। କ'ଣ ପ୍ରପଞ୍ଚ ପ୍ରପନ୍ନ ଜନତାନନ୍ଦ ସନ୍ଦୋହ ପ୍ରତିତୁଂ ପ୍ରଭୁ, ଯେଉଁମାନେ ଭଗବାନଙ୍କର ପ୍ରପନ୍ନ ହେଇଛନ୍ତି, ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇଛନ୍ତି, ସେଇ ଜନମାନଙ୍କୁ ଆନନ୍ଦ ସନ୍ଦୋହ ଆନନ୍ଦ ପ୍ରଦାନ କରିବା ପାଇଁ ଭଗବାନ ଲୀଳା ରହିଛି। ଆନନ୍ଦ ସନ୍ଦୋହଂ ପ୍ରତିତୁଂ ପ୍ରଭୁ, ଏଇ ଆନନ୍ଦ ପ୍ରଦାନ କରିବା ପାଇଁ ଭଗବାନ ଲୀଳା କରନ୍ତି, ଭଗବାନ ଯେଉଁ ଲୀଳା କରିଛନ୍ତି। କିନ୍ତୁ ଏ ଆର ଆଉ ଗୋଟେ ସୁନ୍ଦର ଭାବରେ ଭାଷା ଦେଇଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ସେ କହୁଛନ୍ତି ଏ ଦଶମ ସ୍କନ୍ଧ 14 ଅଧ୍ୟାୟ ଶ୍ଳୋକ 37 ଏଇଟା ଶ୍ଳୋକ କହିଛନ୍ତି ସେ। ଏହି ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ପ୍ରକାଶେ ଦୀପ ନାତି କ'ଣ ନାତି ଚମତ୍କରୋତି, ପ୍ରକାଶ ଦୀପ ନାତି ଚମତ୍କରୋତି। ବର୍ତ୍ତମାନ ସନ୍ଧ୍ୟା ହେଇଗଲେ ଲାଇଟ୍ଟା କେତେ ଚିକ୍ଚିକ୍ କରିବ, ଗୋଟେ ଦୀପଟେ ଲଗେଇଦେଲେ କେତେ ଆଲୋକ ଦେବ, କିନ୍ତୁ ଦିବସରେ ସୂର୍ଯ୍ୟ ଉଦୟ ହେଇଗଲେ କ'ଣ ତା'ର ମୂଲ୍ୟ ରହିଛି? ସେଇଭଳି ଭାବରେ ପ୍ରକାଶେ ଦୀପ ନାହାତି ଚମତ୍କରୋତି, ଆକାଶ ଯେତେବେଳେ ସୂର୍ଯ୍ୟ ଉଦୟ ହେଇଯାଇଛନ୍ତି ସେ ସମୟରେ ଏ ଦୀପର ଚମତ୍କାରିତା ନଥାଏ। ସେଇଭଳି ଭାବରେ ଯଥା ଅନ୍ଧକାରରେ ଏବ ସେଇ ଦୀପଟା ଯଦି ଅନ୍ଧକାରରେ ରାତିରେ ଲଗେଇଦେଲେ କେତେ ଆଲୋକ ଆସିଯିବ, କେତେ କ'ଣ ହେଇଯିବ। ଆମେ ଧର ଯାଇଥିଲୁ କିଛି ଦିନ ତଳେ ଏ ନାଲକୋ ପାଖରେ ଗୋଟେ ପ୍ରୋଗ୍ରାମ ହେଉଥିଲା, ଆମେ ଯାଇଥିଲୁ ସେଠିକି, ଗଲାବେଳକୁ ଲାଇନ୍ ନାହିଁ ସେ ଘର ଭିତରେ କେଉଁଠି କ'ଣ ଆମେ କିଛି ଜାଣିପାରୁନଥିଲୁ। କିନ୍ତୁ ଯେତେବେଳେ ଲାଇଟ୍ ଆସିଗଲା ସେତେବେଳେ ସମସ୍ତଙ୍କର କେତେ ଆନନ୍ଦ, କେତେ ଆନନ୍ଦ। ପ୍ରୋଗ୍ରାମ ହେବ ଅନ୍ଧକାର ଭିତରେ ରହିଛନ୍ତି ସମସ୍ତେ, କୁଆଡ଼େ ଯାଇପାରୁନାହାନ୍ତି, ମଧ୍ୟ ସମସ୍ତେ ଖାଲି ଟର୍ଚ୍ଚ ଲଗାଉଛନ୍ତି, ସେ ଯେଉଁ ମୋବାଇଲ ଟର୍ଚ୍ଚ ଲଗେଇକି ଯାଉଛନ୍ତି। ଲାଇନ୍ ଆସିଗଲା ସେତେବେଳେ କେତେ ଆନନ୍ଦ, କିନ୍ତୁ ଦିନବେଳା ସେ ଲାଇଟ୍ର କ'ଣ ମୂଲ୍ୟ ରହିଛି। ସେହିଭଳି ଭାବରେ ଏଠି କହୁଛନ୍ତି, ଯଥା ଏବଂ ଶ୍ୱେତ ରାଜତ ପାତ୍ରେ ହୀରକ ରତ୍ନ ନାତି ଶୋଭତେ, ହୀରାର କେତେ ମୂଲ୍ୟ ରହିଛି। ଆମର ଭାରତବର୍ଷରେ ଗୋଟେ ହୀରା ଥିଲା କୋହିନୂର ହୀରା, ଏଇଟା କୁହାଯାଏ ଇଂଲଣ୍ଡ ଯେତେବେଳେ ଇଂଲଣ୍ଡର ଲୋକମାନେ ଯେଉଁ ଆସିକରି ରାଜୁତି କରୁଥିଲେ ସେ କୋହିନୂର ହୀରାକୁ ନେଇଯାଇଛନ୍ତି। ଏବଂ ମଝିରେ କିଛି ଦିନ ତଳେ ଚାଲିଥିଲା ବ୍ୟବସ୍ଥା, ମାନେ ଏଇ ଯେଉଁ ଆନ୍ଦୋଳନ ଚାଲିଥିଲା, ତାଙ୍କୁ କୁହାଯାଉ ସେ ଫେରେଇ ଦିଅନ୍ତୁ ଆମକୁ ହୀରାକୁ, ଆମ ଭାରତର ହୀରା କୋହିନୂର ହୀରା ଅତି ମୂଲ୍ୟବାନ ହୀରା। କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେହି ସମୟରେ ତାଙ୍କୁ ପଚାରିଥିଲେ ଆପଣ ଯେଉଁ ଆସିଛନ୍ତି ଆପଣ ଆସିବାର ମୂଳ କାରଣ କ'ଣ, ବା ଆପଣ ଆସିବା ପ୍ରଧାନ କ'ଣ କାରଣ ଅଛି। ତେଣୁ ସିଏ କହିଥିଲେ ଆପଣଙ୍କ ଯେଉଁ ଇଂରେଜର ଲୋକମାନେ ଯେଉଁ ଆସିକରି ଆମ ଭାରତବର୍ଷକୁ ଶାସନ କଲେ, ସବୁ ଯାହା ଥିଲା ଧନ ସବୁ ଲୁଟି ନେଇଗଲେ, କିନ୍ତୁ ଗୋଟେ ଧନ ନେଇନାହାନ୍ତି, ସେଇ ଧନଟାକୁ ଦେବା ପାଇଁ ଆସିଛି। କ'ଣ ସେ ଧନ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭାରତୀୟ ସଂସ୍କୃତି ବିଷୟରେ ସେ ପଶିପାରିଲେ ନାହିଁ, କେତେ ମୂଲ୍ୟବାନ, କେତେ ମୂଲ୍ୟବାନ। ଯେଉଁ ଆମେ ଶୁଣୁଥିଲେ ଏ ଯେଉଁ ଶିବଜୀ ପଠେଇଥିଲେ ସେ ବ୍ରାହ୍ମଣ ବ୍ୟକ୍ତିକୁ, ସନାତନ ଗୋସ୍ୱାମୀ ତାଙ୍କୁ ଦେଲେ ପରଶମଣି ଦେଲେ, କିନ୍ତୁ ସେ ତାକୁ ତ୍ୟାଗ କରିଦେଲେ, ଏ ମହାମନ୍ତ୍ର ନେଲେ ସେ। ଏ ଭୌତିକ ଜଗତର ବସ୍ତୁ ଠାରୁ ଚିତ୍ ଜଗତର ବସ୍ତୁ ଯେଉଁ ରହିଛି କେତେ ଉନ୍ନତ ସ୍ତରର କଥା, ସେ କଥା କିଏ ଜାଣିବ, କିଏ ଜାଣିପାରିବେ? ଆମ ଭାରତୀୟ ଯେଉଁ ସଂସ୍କୃତି ରହିଛି ଏ ସଂସ୍କୃତି ବିଷୟରେ ସେମାନେ ଜାଣିପାରିଲେ ନାହିଁ। ଏମିତି କୁହାଯାଏ ଏ ଯେଉଁ ରହିଛନ୍ତି ଡାରୱିନ୍ ସିଏ ଆମର ଯେଉଁ ସ୍କନ୍ଦ ପୁରାଣରେ ଏ କ୍ରମ ବିବର୍ତ୍ତମାନ ଯେଉଁ ରହିଛି 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, ସେଇ ଜ୍ଞାନକୁ ନେଇକରି ସେ ତିଆରି କଲେ ଇଭୋଲ୍ୟୁସନାରୀ ଥିଓରି। କିନ୍ତୁ ଆମ ଭାରତବର୍ଷର ସଂସ୍କୃତିକୁ ଏଇ ବୈଦିକ ଜ୍ଞାନକୁ ସେମାନେ ନିଜେ ନିଜେ ବୁଝିପାରିବେ ନାହିଁ। ଗୋଟେ କଥା ରହିଛି କ'ଣ ନା, ଜଣେ ବ୍ୟକ୍ତି ବହୁତ ତା ସବୁ ଜ୍ୟୋତିଷ ବିଦ୍ୟା ସବୁ ଜଣା, ସବୁ ଜାଣନ୍ତି, ସବୁ ଜ୍ୟୋତିଷ ବିଦ୍ୟା ସବୁ ସବୁ କହିପାରିବେ, କ'ଣ ସବୁ ଅଛି କ'ଣ ସବୁ କହିପାରିବେ। ତେଣୁ ସେ ଜଣେ ରାଜା ସେ ଜ୍ୟୋତିଷକୁ ପଚାରିଲେ, କ'ଣ ମୁଁ ରଖିଛି ମୋ ହାତରେ ତୁମେ କହିପାରିବ, ହାତରେ କହିପାରିବ, ସେ ଜ୍ୟୋତିଷ ବିଦ୍ୟା ଜାଣିଛି। ତେଣୁ ସେ ଜ୍ୟୋତିଷ ବିଦ୍ୟା ସବୁ କରିକିରି କହିଲେ, ଆପଣଙ୍କ ହାତରେ ଗୋଟେ ଚକି ରହିଛି, ଚକି ରହିଛି, ଗୋହଲ ଜିନିଷ ସେ ଦେଖିଲେ, ଜ୍ୟୋତିଷ ଶାସ୍ତ୍ର ଦେଖିଲେ ଗୋଲିଆ ଜିନିଷ ଗୋଟେ ରହିଛି, ତେଣୁ ସେ କହିଲେ ଚକି ବୋଲି। କିନ୍ତୁ ଚକି ଯେ ହାତ ଭିତରେ ରହିପାରିବନି ସେଇଟା ସେ ଚିନ୍ତା କରିପାରିଲେ ନାହିଁ। ତେଣୁ ସେଇଭଳି ଭାବରେ ବୈଦିକ ସବୁ ଜ୍ଞାନ ରହିଛି, ଏ ଜ୍ଞାନଟାକୁ ଆମେ ନିଜେ ଚେଷ୍ଟାରେ ଜାଣିପାରିବା ନାହିଁ। ମୁଁ ଗତକାଲି କହୁଥିଲେ କଥା, ଜ୍ଞାନଟା ବୁଝିବା ପାଇଁ ହେଲେ ଜଣେ ଗୁରୁଙ୍କର ଶରଣରେ ଯିବାକୁ ପଡ଼ିବ। ଯେତେ ଆମେ ବୁଦ୍ଧିମାନ ବ୍ୟକ୍ତି ହେଲେ ମଧ୍ୟ, ଡାରୁଇନ୍ ସେଇଭଳି ଭାବରେ କଲେ, ଡାରୁଇନ୍ ଆମର ଶାସ୍ତ୍ରରୁ ଉଦ୍ଧାର କରି ନେଇଗଲେ ପେଟେଣ୍ଟ ପାଇବା ପାଇଁ ବା କ'ଣ ନୋବେଲ ପ୍ରାଇଜ୍ ପାଇବା ପାଇଁ ବା ବହୁତ ଇଏ କ'ଣ ତାଙ୍କୁ ସମସ୍ତେ ପୂଜା କରିବେ ଏଥିପାଇଁ ସବୁ ନେଇକରି ପ୍ରକାଶ କରିଦେଲେ। ଡାରୁଇନ୍ ମାଙ୍କଡ଼ରୁ ତିଆରି ହେଇଛି ମନୁଷ୍ୟ, ଆମର କୁହାଯାଇଛି ନା, ଜଳଜା ନବଲକ୍ଷାଣୀ ସ୍ଥାବରା ବିଂଶ ଲକ୍ଷାଦି କୃମେୟ ରୁଦ୍ର ସଂଖ୍ୟକ କକ୍ଷିଣା ଦଶ ଲକ୍ଷାଣୀ ବସବ ତ୍ରିଶ ଲକ୍ଷକ ଚତୁର୍ଲକ୍ଷାଣୀ ମାନବ, ପଶୁମାନଙ୍କ ପରେ ମାନବ ଆସୁଛନ୍ତି। ତେଣୁ ସେ ସେଇଟାକୁ ବାହାର କଲେ, ପଶୁମାନେ ଏକ ଜୀବ ଥିଲେ, ସେ ସବୁ କରିକିରି ଏଇଭଳି ଭାବରେ କ୍ରମ ବିବର୍ତ୍ତମାନ ହେଇକରି ମାଙ୍କଡ଼ରେ ଆସିଲେ, ମାଙ୍କଡ଼କୁ ଆସିଲେ, ଏବଂ ମାଙ୍କଡ଼ ଯେତେବେଳେ ପୁଣି ଯେତେବେଳେ କାଳର ସମୟରେ ଇଏରେ ସେଇଟା ମନୁଷ୍ୟକୁ ଆସିଗଲା, ମନୁଷ୍ୟ ହେଲା, ମାଙ୍କଡ଼ ଗୋଟେ ମନୁଷ୍ୟ ଜନ୍ମ କଲା, ଏଇଭଳି ଭାବରେ ସେ ତା'ର ଇଏ କରିଦେଲେ। ଏବଂ ସେଇଟା ମଧ୍ୟ ବୈଜ୍ଞାନିକମାନଙ୍କ ପାଖରେ ସେଇଟା ହେଇଗଲା, ଆଦୃତ ହେଇଗଲା। କେତେ ସବୁ ପାଠ ପଢ଼ା ହେଉଛି କଲେଜମାନଙ୍କରେ, ଏଇସବୁ କରାହେଉଛି, କିନ୍ତୁ ତାର ଅର୍ଥ ସେମାନେ ବୁଝିପାରିଲେ ନାହିଁ। ପ୍ରଭୁପାଦ ମହାରାଜ କହିଛନ୍ତି, ଏ ଯେଉଁ ମନୁଷ୍ୟ ଯେଉଁ ଆସୁଛନ୍ତି, ମନୁଷ୍ୟ ପୂର୍ବ ଜନ୍ମରେ ପ୍ରକୃତରେ ଏ ତିନୋଟି ପଶୁମାନଙ୍କ ଠାରୁ ପର ଜନ୍ମ ସେ ମନୁଷ୍ୟ ପ୍ରାପ୍ତ ଜନ୍ମ ପ୍ରାପ୍ତ ହେଉଛି। ଯେଉଁମାନେ ମାଙ୍କଡ଼ ମାଙ୍କଡ଼ରୁ ପ୍ରକୃତରେ ପୂର୍ବ ଜନ୍ମରେ ଜଣେ ମାଙ୍କଡ଼ ଥିବ, ସେ ପର ଜନ୍ମରେ ମନୁଷ୍ୟ ହେଉଛି, ପର ଜନ୍ମ ମନୁଷ୍ୟ ହେଉଛି, କିନ୍ତୁ ମାଙ୍କଡ଼ ମନୁଷ୍ୟ ଜନ୍ମ କରୁନାହିଁ। ଏ ମନୁଷ୍ୟ ସବୁ 84 ଲକ୍ଷ ପ୍ରକାର ଜୀବ ଏକ ସମୟରେ ସୃଷ୍ଟି ହେଇଛନ୍ତି, ଭାଗବତମ ସୃଷ୍ଟି ପର୍ଯ୍ୟାୟରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସମସ୍ତ ଜୀବମାନଙ୍କୁ ବ୍ରହ୍ମା ସବୁ ସୃଷ୍ଟି କରିଛନ୍ତି। କିନ୍ତୁ ଆମେ ଯେଉଁ ଇଏ କରୁଛେ, ଗୋଟେ ପରେ ଗୋଟେ ପରେ ଗୋଟେ ପରେ ଯୋନି ଭ୍ରମଣ କରୁଛେ, ତେଣୁ ପଶୁ ଜନ୍ମ ପରେ ଯେତେବେଳେ ଆମେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ମାଙ୍କଡ଼ ତା ପୂର୍ବ ଜନ୍ମରେ ଯେ ମାଙ୍କଡ଼ ଥିଲା, ତା ପର ଜନ୍ମରେ ସେ ମନୁଷ୍ୟ ହେଉଛି, ସେ ହେଉଛି ତମ ଗୁଣର ଯାହାର ପ୍ରାଧାନ୍ୟ ରହିଛି, ତମ ଗୁଣର ଯାହାର ପ୍ରାଧାନ୍ୟ ରହିଛି, ସେ ପୂର୍ବ ଜନ୍ମରେ ମାଙ୍କଡ଼ ଥିଲା। ତେଣୁ କିଛି କେତେକାଂଶରେ ଏଇ ଡାରୁଇନ୍ଙ୍କର କଥା ଠିକ୍ ଆସୁ, କେତେକାଂଶରେ ଆସିବ, କିନ୍ତୁ ମନୁଷ୍ୟ ମାଙ୍କଡ଼ ଠାରୁ ମନୁଷ୍ୟ ଜନ୍ମ ନେଇ ନାହିଁ। ଆତ୍ମା ବିଷୟରେ କ'ଣ ସେ ଜାଣିଛନ୍ତି କିଛି ଆତ୍ମା ବିଷୟରେ? ତେଣୁ ସେହିଭଳି ଭାବରେ ଯେଉଁମାନେ ସିଂହ ବାଘ ପୂର୍ବ ଜନ୍ମରେ ଥିଲେ, ପର ଜନ୍ମରେ ମନୁଷ୍ୟ ହେଇଛନ୍ତି, ତାଙ୍କର ରଜଗୁଣର ପ୍ରାଧାନ୍ୟ ରହିଛି। ମାଙ୍କଡ଼ଠାରୁ ଯେଉଁମାନେ ମନୁଷ୍ୟ ଆସୁଛନ୍ତି, ତାଙ୍କ ତମ ଗୁଣର ପ୍ରାଧାନ୍ୟ ରହିଛି। ଏବଂ ଯେଉଁମାନେ ଗାଭୀ ଇତ୍ୟାଦି ଥିଲେ, ଗାଭୀର ପରଜନ୍ମ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ତାଙ୍କର ସତ୍ୟଗୁଣର ପ୍ରାଧାନ୍ୟ ରହିଛି। ସତ୍ୟଗୁଣର ପ୍ରାଧାନ୍ୟ ସତ୍ୱ ରଜତମ ଏଇ ତିନି ଗୁଣ ଭିତରେ ରହିଛି, ଏଇଭଳି ଭାବରେ ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ବୈଦିକ ସଂସ୍କୃତି ଯେଉଁ ରହିଛି, କେତେ ଜ୍ଞାନ ରହିଛି ବୈଦିକ ସଂସ୍କୃତିର, ଯେଉଁ ଜ୍ଞାନ ରହିଛି ଏ ମୃତ୍ୟୁକୁ ପାର ହେବା ପାଇଁ, ମୃତ୍ୟୁକୁ ଜୟ କରିବା ପାଇଁ ଜ୍ଞାନ ରହିଛି, କିନ୍ତୁ ସେମାନେ ଏଇଟା ବୁଝିପାରିଲେ ନାହିଁ। ବ୍ରିଟିଶର୍ସମାନେ ଯେଉଁ ଆସିଥିଲେ ଆମ ଭାରତବର୍ଷର, ଯେଉଁ ଭୌତିକ ଧନ ରହିଛି ସେ ଧନକୁ ଲୁଟି କରି ନେଇଗଲେ, ଭୌତିକ ଧନକୁ ଲୁଟି କରି ନେଇଗଲେ, କିନ୍ତୁ ଯେଉଁ ଆମର ପରମାର୍ଥିକ ଧନ ରହିଛି ତାକୁ ସେମାନେ ଜାଣିପାରିଲେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଯାଇକରି ସେ ଧନକୁ ତାକୁ ଦେଇକିରି ଆସେ, ଚାଚିକିରି ଦେଇକିରି ଆସିଲେ, ନିଅ ଏ ଧନ ନିଅ, ଏଇଟା ଛାଡ଼ିଦେଇ ଆସିଥିଲ, ଏଇଟା ନିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଯେଉଁ ବୈଦିକ ଆମର ଭାରତବର୍ଷରେ ଏ ଯେଉଁ ସଂସ୍କୃତି ରହିଛି, ଏ ସଂସ୍କୃତି ସହିତ କେହି ସମାନ ହେଇପାରିବେ ନାହିଁ। ଆମେ ଖାଲି ଭୌତିକ ଏଟା ଦେଖୁଛେ, ଭୌତିକ କେମିତି ଆମେ ପାଶ୍ଚାତ୍ୟ ଜଗତକୁ ସମାନ ହେବା, ସେଥିପାଇଁ ଆମର ପ୍ରୟାସ ଚାଲିଛି। କିନ୍ତୁ ଆମର ଯେଉଁ ସଂସ୍କୃତି ରହିଛି, ଏ ସଂସ୍କୃତି ଗୁଡ଼ା ଆମେ ଏଇଟାକୁ ପ୍ରଚାର କରିବା। ଆମର ଏଇ ସଂସ୍କୃତି ରହିଛି, ଆମର ଏଇଥିରେ ଆମେ ଆମେ ହେଉଛେ ଟପ୍ମୋଷ୍ଟ ସ୍ଥାନରେ ରହିଛେ। ଆମ ସହିତ କେହି ସମାନ ହୋଇପାରିବେ ନାହିଁ। ବେଦାନ୍ତ ବେଦ ଏସବୁ ସହିତ କୌଣସି କ'ଣ ଧର୍ମ ଗ୍ରନ୍ଥ ଆସିପାରିବ ନାହିଁ, ସମାନ ହୋଇପାରିବ ନାହିଁ। ତା'ହେଲେ ବହୁତ ଅଳ୍ପ ଜ୍ଞାନ ସେଥିରେ ଦିଆଯାଇଛି, ଅନ୍ୟମାନଙ୍କ ସବୁ ଧର୍ମଗ୍ରନ୍ଥ ସବୁ ରହିଛି, ବହୁତ ଅଳ୍ପ ଜ୍ଞାନ ଦିଆଯାଇଛି। କିନ୍ତୁ ଆମର ବେଦରେ ସମସ୍ତ ଜ୍ଞାନ ରହିଛି, ବେଦର ଅନ୍ତ ଜ୍ଞାନର ଅନ୍ତ ସବୁକିଛି ଜ୍ଞାନ ରହିଛି। ତେଣୁ ଏ ଯେଉଁ ଜ୍ଞାନ ରହିଛି, ଇଏ ଜ୍ଞାନ ଏଭଳି ଭାବରେ ଯାହାର ମୁଖ୍ୟ ହେଉଛି କ'ଣ ନା, ଆମେ ଏଇ ମନୁଷ୍ୟ ଜନ୍ମକୁ ସାର୍ଥକ କରିପାରିବା। ଯେତେ ଧନ ଜଣେ ପ୍ରାପ୍ତ ହେଲେ ମଧ୍ୟ ମନୁଷ୍ୟ ଜନ୍ମ ସାର୍ଥକ ହେବ ନାହିଁ। ଅନେକ ଧନ ରହିଛି ପୃଥିବୀରେ, ଯେତିକି ଧନ ନାହିଁ ତା'ର 100 ଗୁଣ ଅଧିକ ଧନ ସବୁ ରହିଛି। ଯେତେ ଉନ୍ନତ ଲୋକକୁ ଯିବା ଆମେ, ଉନ୍ନତ ଲୋକକୁ ଯିବା, ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ସେଇଟା କହିଲେ ନା, ତସ୍ୟୈବ ହେତୁ ପ୍ରୟତେତ କୋବିଧୋ ନ ଲଭ୍ୟତେ ଯଧ୍ରମତାମ ଉପରି ଅଧ ତର୍ଲଭ୍ୟତେ ଦୁଃଖବତ୍ ଅନ୍ୟତ ସୁଖମ କାଳେନ ସର୍ବତ୍ର ଗଭୀର ରହଂସା। ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ସେଥିପାଇଁ ଚେଷ୍ଟା କରିବା କଥା, ଯାହାକି ବ୍ରହ୍ମ ଲୋକଠୁ ଆରମ୍ଭ କରିକି ନିଜ ପାତାଳ ଲୋକରେ ମଧ୍ୟ ଯାହା ମିଳିବ ନାହିଁ, ବିଦ୍ୱାନ ବ୍ୟକ୍ତି ସେଥିପାଇଁ ଚେଷ୍ଟା କରିବା କଥା। ତେଣୁ ଏଇଟା କ'ଣ ସେ ଜିନିଷ କେହି ଜାଣନ୍ତି ନାହିଁ। ସେମାନେ ଭାବିଲେ କ'ଣ, ଆମେ ଭାରତବର୍ଷ ଯେତେ ଧନ ଥିଲା ସବୁ ନେଇଗଲୁ, ଲୁଟି ନେଇଗଲୁ। କିନ୍ତୁ ଭାରତବର୍ଷର ଯେଉଁ ପ୍ରକୃତ ଧନ ରହିଛି, ଯେଉଁ ପରମାର୍ଥ ଧନ, ସେ ଧନକୁ କେହି ଛୁଇଁପାରିବେ ନାହିଁ, ସେ ଧନକୁ ଛୁଇଁପାରିବେ ନାହିଁ। ତାକୁ ଚୋରି, ସେ ଏ ଧନ ଏଭଳି, ତାକୁ ଚୋରି କଲେ ମଧ୍ୟ ସେ ବଢ଼ି ବଢ଼ିକା ଯିବ। ଏ ଧନ ଏଭଳି ମହାପ୍ରଭୁ ଆସିକରି ସେଇଟା ଧନ ବିତରଣ କଲେ, କୌଣସି ବାଛ ବିଚାର କଲେ ନାହିଁ ମହାପ୍ରଭୁ। ଉତ୍ତମ ଅଧମ କିଛୁ ନା ବାଛିଲ ଯାଚିଏ ଦିଲେକ କୋଲ କହେ ପ୍ରେମାନନ୍ଦ ଏ ମନ ଗୌରାଙ୍ଗ ହୃଦୟ ଧରିଆ ଓଲ ଭଜ ଗୌରାଙ୍ଗ କହ ଗୌରାଙ୍ଗ ଲହ ଗୌରାଙ୍ଗ ନାମରେ ଯେ ଜନ ଗୌରାଙ୍ଗ ଭଜେ ସେ ହେ ଆମାର ପ୍ରାଣରେ। ତେଣୁ ଏ ଯେଉଁ ଧନ ଏଭଳି, ଏ ଧନକୁ ଯଦି ଆମେ ଚୋରି କରିବା, ଏ ଧନ ବଢ଼ି ବଢ଼ିକା ଯିବ, କମିବ ନାହିଁ। ପରମାର୍ଥିକ ଧନ, ଭୌତିକ ଧନ ଯାହା ଅଛି ଜଣେ ନେଇଗଲେ କାଙ୍ଗାଳ ହୋଇଯିବ, କିନ୍ତୁ ପରମାର୍ଥିକ ଧନ ହେଉଛି ପୂର୍ଣ୍ଣ। ପୂର୍ଣ୍ଣ ଓଂ ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୋଦଯତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ଭବିଷ୍ୟତେ। ଯେତେ ଧନ ନେଲେ ମଧ୍ୟ ସେ ଶେଷ ହେବ ନାହିଁ। ଏଭଳି ଧନ ରହିଛି ପରମାର୍ଥ ଧନ ହେଉଛି ଏଭଳି ଭାବରେ, ବରଂ ଏ ଧନକୁ ଯଦି ବଣ୍ଟା ନଯିବ ତାହେଲେ ସରସ୍ୱତୀ ଦେବୀ ମନ ଦୁଃଖ କରିବେ। କେଉଁଠି ସେ ଶ୍ଳୋକ ଅଛନ୍ତି, ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ କୁହାଯାଉଛି, ଦ୍ୱିତୀୟ ନା ପ୍ରଥମ ଅଧ୍ୟାୟରେ, ଯେତେବେଳେ ଭଗବାନ ଆସିକରି ଦେବକୀଙ୍କ ଗର୍ଭରେ ଆଶ୍ରୟ ନେଇଛନ୍ତି, ସେହି ସମୟରେ ସୁଖଦେବ ଗୋସ୍ୱାମୀ ମନ ଦୁଃଖରେ ଶ୍ଳୋକଟି କହୁଛନ୍ତି। ସା ଦେବକୀ ସର୍ବ ଜଗନ୍ନିବାସ ନିବାସ ଭୂତା ନିତରାଙ୍ଗରେ ଯେ ଭୋଜେନ୍ଦ୍ର ଗେହେ ଅଗ୍ନିଶିଖେ ବୃଦ୍ଧା ସରସ୍ୱତୀ ଜ୍ଞାନ ଖଳେ ଯଥା ସତୀ। ସରସ୍ୱତୀ ଜ୍ଞାନ ବିଦ୍ୟା ରହିଛି, ସରସ୍ୱତୀ ଦେବୀ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ହେଉଛି ସରସ୍ୱତୀ, ଏବଂ ଭାଗବତରେ ମଧ୍ୟ ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି। ତେଣୁ ଆମେ ପ୍ରଥମେ ସେଇଟା କହୁଛେ, ନାରାୟଣ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀ ବ୍ୟାସଂ ତତୁ ଯାଇ ମୁଦିରେ। ସରସ୍ୱତୀ ଦେବୀଙ୍କର ଶକ୍ତି ରହିଛି ଏଠି, ଯେଉଁ ଇନ୍ଦ୍ର ଭଗବାନ ଗାଳି ଦେଉଛନ୍ତି ସରସ୍ୱତୀ ଦେବୀ ତାକୁ ସ୍ତୁତିରେ ପରିଣତ କରିଦେଉଛନ୍ତି। ଭାଗବତ ମେମ୍ବର ଏପରି ଶାସ୍ତ୍ର, ସବୁ ବୈଦିକ ଶାସ୍ତ୍ର ଲୋପ ପାଇଗଲେ ମଧ୍ୟ କିଛି ଅସୁବିଧା ନାହିଁ, ଭାଗବତ ଯେଉଁ ରହିଛି ଏ ଭାଗବତ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ଏଇ ଭାଗବତ ପ୍ରଥମ ସ୍କନ୍ଧର ତିନି ଖଣ୍ଡ କରିକିରି ପବ୍ଲିଶ କରିକିରି ତିନି ଖଣ୍ଡ ସଂସ୍କରଣ କରିକିରି ନେଇକିରି ଗଲେ, ଗୋଟେ ପେଟିରେ ବୋଝେଇ କରିକି ନେଇଯାଇଥିଲେ। ଏ ଭାଗବତ ପ୍ରଥମ ସ୍କନ୍ଧ ତିନି ଖଣ୍ଡ ଭାଗ କରିଥିଲେ, ତାକୁ ନେଇକି ଯାଇଥିଲେ। ଏ ଭାଗବତ ସବୁ ଶାସ୍ତ୍ରର ସାର, ଏଇ ସାରକୁ ପ୍ରଚାର କରିବା ଯେ ସାରା ପୃଥିବୀବାସୀକୁ ଧନୀ କରିଦେଲେ ସିଏ, ପୃଥିବୀବାସୀକୁ ଯେଉଁ ଧନ ଧନୀ ପ୍ରାପ୍ତ ଧନ ହୋଇଗଲେ, କେତେ ଲୋକ ପାଶ୍ଚାତ୍ୟ ଜଗତରେ ଲୋକମାନେ ସବୁ ଚିତ୍ ଜଗତ ଯିବା ପାଇଁ ଆରମ୍ଭ କରୁଛନ୍ତି। ଆ ପୂର୍ବରୁ ଖୁବ୍ କ୍ୱଚିତ୍ କିଏ ଯାଉଥିବେ, ଭାରତବର୍ଷକୁ ସବୁ ଯାଉଥିଲେ, ବୈକୁଣ୍ଠକୁ ସବୁ ଯାଉଥିଲେ ଭାରତବର୍ଷରୁ, ଏୟାରପୋର୍ଟ ରହିଥିଲା ଭାରତବର୍ଷରେ, କିନ୍ତୁ ପ୍ରଭୁପାଦ ମହାରାଜ ଏଭଳି ଭାବରେ ଏୟାରପୋର୍ଟ ତିଆରି କରିଦେଲେ ଭାରତ ବାହାରେ ସାରା ପୃଥିବୀରେ, ସାରା ପୃଥିବୀର ଲୋକମାନେ ଯାଉଛନ୍ତି ଭଗବତ ଧାମକୁ ବିଭିନ୍ନ ସମୟରେ। ବା ଆମେ କିଛି ଦିନ ତଳେ ଏ ଯେଉଁ ବୃନ୍ଦାବନ ଜଣେ ଗଲେ ଭଗବାନଙ୍କ ପ୍ରଭୁପାଦ ମହାରାଜ ଶିଷ୍ୟ ଭୁବନେଶ୍ୱର ପ୍ରଭୁ, 40 ଦିନ କାଳ ସେ ଖାଦ୍ୟ ଗ୍ରହଣ କରିନଥିଲେ, ଏସବୁ କଥା ରହିଛି, 5 ଦିନ କାଳ ଜଳପାନ କରିନଥିଲେ, ଏଭଳି ରହିଥିଲେ, ଭଗବତ ଧାମକୁ ଗଲେ। ପ୍ରଭୁପାଦ ମହାରାଜ ଏଭଳି ତିଆରି କରିଛନ୍ତି ଏୟାରପୋର୍ଟ ଏବଂ ଏୟାରପ୍ଲେନ୍ ସବୁ ତିଆରି କରିଛନ୍ତି, ସବୁ ଗୋଟେ ଗୋଟେ କରି ଯାଉଛନ୍ତି। 10,000 ବର୍ଷ ଧରି ଚାଲିବ, ସାରା ପୃଥିବୀରେ ଲୋକମାନେ କିଏ କୌଣସି ଭଗବତ ଧାମକୁ ଯିବେ? ଗୋଟେ କଥା ଅଛି, ଜଣେ ଯେଉଁ ମୃତ୍ୟୁବରଣ କରୁଛନ୍ତି, ଏଟାକୁ ସେ ଶ୍ରୀମଦ ହରଧର ମହାରାଜ କହୁଥିଲେ, ଜଣେ ମୃତ୍ୟୁବରଣ କଲେ କିଏ କୁଆଡ଼େ ଯାଉଛି, ସ୍ୱର୍ଗକୁ ଗଲା ନା ନରକକୁ ଗଲା, ଏସବୁ କଥା ଅଛି। ସେ ମା ତାର ଝିଅକୁ ପଚାରିବ, ଯାଉଥିବ ସେ ଲୋକ ଜଣଙ୍କ, ସେ ସବୁ ରାମ ନାମ ସତ୍ୟ ହେ ଏସବୁ କହି କହିକି ଯାଉଥିବେ ଜଣେ ମୃତ୍ୟୁବରଣ କଲା ମାନେ, ତେଣୁ ତା ମା ପଚାରିବ, ଝିଅକୁ ପଚାର, ଝିଅ ଇଏ ଲୋକ କୁଆଡ଼େ ଗଲା? ସିଏ ଆସିକି କହିବ ଇଏ ସ୍ୱର୍ଗକୁ ଗଲା। ତାପରେ ଆଉ ଗୋଟେ ଘଟଣା ଆସ, କୁଆଡ଼େ ନା ଇଏ ନରକକୁ ଗଲା, ଏଇସବୁ ଭଳିଆ ଆସିକି ଖବର ଦେବ। କେମିତି ସେ ଜାଣିଲା? ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେ ସେଠିକି ଯାଏ, ଯେଉଁମାନେ ମୃତ୍ୟୁବରଣ କଲା ମାନେ ସେଠିକାର ଲୋକମାନେ ଯେଉଁ ପାଖପାଖ ଲୋକ ସବୁ ଥିବେ, ସେସବୁ ତାର ଯଦି ବ୍ୟକ୍ତି ଜଣଙ୍କ ବହୁତ ସୁନ୍ଦର ଭଲ ବ୍ୟକ୍ତି ହେଇଥିବେ, ବହୁତ ଧାର୍ମିକ ଭାବରେ କାର୍ଯ୍ୟ କରୁଥିବେ, ଏସବୁ ରହିଥିବ, ତାହେଲେ ତାକୁ ପ୍ରଶଂସା କରିବେ, ମୃତ୍ୟୁ ପରେ ମଧ୍ୟ ତାର ପ୍ରଶଂସା କରିବେ। ଆମର ଗୋଟେ କଥା ଅଛି, କାଜୀ ଜଣେ ରହିଛି ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କଥାଟି କହନ୍ତି, କାଜୀର କୁକୁର ଯେତେବେଳେ ମରିଗଲା ତାକୁ ସଂସ୍କାର କରିବା ପାଇଁ ସେ ଗ୍ରାମର ସମସ୍ତ ଲୋକ ଗଲେ, କିନ୍ତୁ କାଜୀ ଯେତେବେଳେ ମୃତ୍ୟୁବରଣ କଲା କେହି ଜଣେ ବି ଗଲେ ନାହିଁ। କାଜୀର କୁକୁର ମରିଛି ମାନେ ସମସ୍ତେ କାଜୀକୁ ଖୁସି କରିବା ପାଇଁ, ପ୍ରଶଂସା କରିବା ପାଇଁ, କାଜୀର ମାନେ କ'ଣ କାଜୀର ଇଏ ପାଇବା ପାଇଁ, କାଜୀର ଦୟା ପ୍ରାପ୍ତ ହେବା ପାଇଁ ସମସ୍ତେ ଗଲେ, କାଜୀର କୁକୁରକୁ ଦାହ କରିବା ପାଇଁ, ବା ଯେଉଁ ଇଏରେ ଯାଉଥିବ ସିଏ କ'ଣ ତାକୁ ଦିଆଯିବ, ତାଙ୍କୁ କଫନ ଦିଆଯିବ। କିନ୍ତୁ କାଜୀର ଯେତେବେଳେ ହେଲା କେହି ଜଣେ ବି ଗଲେ ନାହିଁ, କାଜୀ ଏଭଳି ଦୁଷ୍ଟ କାଜୀ ଥିଲା। ସେହିଭଳି ଭାବରେ ଜଣେ ବ୍ୟକ୍ତି ଜୀବନ ସାରା ଯେଭଳି ଭାବରେ କାର୍ଯ୍ୟ କରିଥିବ, ମୃତ୍ୟୁ ସମୟରେ ତା'ର ଯଦି ଧାର୍ମିକ ବ୍ୟକ୍ତି ହେଇଥିବ ତା'ର ପ୍ରଶଂସା କରାଯିବ, ଏବଂ ଯଦି ଅଧାର୍ମିକ ବ୍ୟକ୍ତି ହେଇଥିବ ତାକୁ ସମସ୍ତେ ନିନ୍ଦା କରିବେ। ରାବଣର ଯେତେବେଳେ ମୃତ୍ୟୁ ହେଲା ସେହି ସମୟରେ କ'ଣ ତାଙ୍କ ନା ତାଙ୍କ ପତ୍ନୀ ମନ୍ଦୋଦରୀ ତାଙ୍କର ଇଏ କଲେ, ନିନ୍ଦା କରିବା ଆରମ୍ଭ କଲେ ରାବଣ ମୃତ୍ୟୁରେ। ଭାଗବତ ରାମାୟଣରେ ଏଇଟା ବର୍ଣ୍ଣନା କରାଯାଇଛି, ରାମାୟଣରେ ବର୍ଣ୍ଣନା କରି ନବମ ସ୍କନ୍ଧରେ ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଲୋକ ରାବଣ ରାବଣ ଏଭଳି ଭାବରେ ସେ କହିଛନ୍ତି। ଯେଉଁ ମୃତ୍ୟୁବରଣ କଲା ମୁଁ ଏଇଠି ଲେଖିଛି କି ନାହିଁ କହିପାରୁନି, କିନ୍ତୁ ଏହିଭଳି ଭାବରେ ସମସ୍ତେ ତାର ତ ନିନ୍ଦା କଲେ, ଏମିତିକି ମନ୍ଦୋଦରୀ ମଧ୍ୟ ନିନ୍ଦା କରିବା ପାଇଁ ଆରମ୍ଭ କଲେ। ଏଇଭଳି ରହିଛି, ଲୋକ ରାବଣ ରାବଣ ଲୋକମାନଙ୍କୁ ସେ କନ୍ଦଉଥିଲା, ରାବଣ ତା ନାମ ହେଇଛି ରାବଣ, ମୃତ୍ୟୁରେ ଅନ୍ୟମାନଙ୍କ କଥା କ'ଣ କହିବା, ଏମିତିକି ମନ୍ଦୋଦରୀ ମଧ୍ୟ ତାଙ୍କର ନିନ୍ଦା କରିବା ପାଇଁ ଆରମ୍ଭ କଲେ। ତେଣୁ ସେଇଭଳି ଭାବରେ ଯେଉଁମାନେ ମୃତ୍ୟୁରେ ଯେଉଁମାନେ ସମସ୍ତେ ନିନ୍ଦା କରିବେ ତା ନିଶ୍ଚିନ୍ତ ଭାବରେ ସେ ନରକକୁ ଯିବ। ଆଉ ସେହିଭଳି ଭାବରେ ଏତିକି ଜାଣିଛନ୍ତି ଲୋକମାନେ, କିନ୍ତୁ ଭଗବତ ଧାମକୁ ଗଲେ କି ନାହିଁ ସେଇଟା କେହି କହିପାରିବେ ନାହିଁ, ସେଇଟା ଭକ୍ତମାନେ କହିବେ, ଭଗବତ ଧାମକୁ ଗଲେ କି କେଉଁଠି ଗଲେ, ବହୁତ ଜାଗତ ରହିଲେ କେମିତି ଜାଣିବା ସେଇଟା କେଉଁଠି ଗଲେ। ଭଗବାନଙ୍କର ଅନ୍ତ କାଳେ ଚ ମହାମେବ ସ୍ମରଣ ମୃତ୍ୟୁ କାଳେ ବରଂ, ମୃତ୍ୟୁ ସମୟରେ ପ୍ରଭୁପାଦ ମହାରାଜ ଦେଖନ୍ତୁ, ପ୍ରଭୁପାଦ ମହାରାଜ ଯେତେବେଳେ ଶରୀର ତ୍ୟାଗ କଲେ ତାଙ୍କର ସେ ଭିଡ଼ିଓ ରହିଛି, ଭିଡ଼ିଓ ରହିଛି, ଭଗବାନ କଥା କହି କହିକି ସେ ଶରୀର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆମର ଗୌରବନ୍ଧୁ ସ୍ୱାମୀ ମହାରାଜ କ'ଣ ମାୟାପୁରରେ ଭଗବାନ କଥା କହି କହିକି ଶରୀର ତ୍ୟାଗ କଲେ, ସେହିଭଳି ଭାବରେ ଆମର ଶିଶୁ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଏ ଭଗବାନଙ୍କ ରାସଲୀଳାକୁ ସ୍ମରଣ କରି କରିକି ସେ ଶରୀର ତ୍ୟାଗ କରିଛନ୍ତି। ଭୀଷ୍ମଦେବ ଶରୀର ତ୍ୟାଗ କରିଛନ୍ତି, ଭୀଷ୍ମ ନିର୍ଜାଣ ବୋଲି କୁହାଯାଏ, ହରିଦାସ ଠାକୁର ଏଇଭଳି ଭାବରେ ସବୁ ବହୁତ ରହିଛି ଆମର କଥା, ସବୁ ଭଗବତ ଧାମକୁ ଯାଉଛନ୍ତି, ଭଗବତ ଧାମକୁ ଯାଉଛନ୍ତି। ପ୍ରଭୁପାଦ ମହାରାଜ ଏଭଳି ତିଆରି ସୃଷ୍ଟି କରିଛନ୍ତି ଏୟାରପୋର୍ଟ, ଭଗବତ ଧାମକୁ ଯିବା ପାଇଁ ଏରୋପ୍ଲେନ୍ ସବୁ ଯିବ ବା ବିମାନ ସବୁ ଯିବ, ଭଗବତ ଧାମକୁ ଯିବ ପ୍ରଭୁପାଦ କୃପାରୁ। ଏବଂ ପ୍ରଭୁପାଦ ମହାରାଜ ମଧ୍ୟ ସେଇଟା କହନ୍ତି, ଗୋ ବ୍ୟାକ୍ ଟୁ ଦିସ୍ ଗୋ ବ୍ୟାକ୍ ଟୁ ସ୍ପିରିଚୁଆଲ୍ ୱାର୍ଲ୍ଡ ଇନ୍ ଦିସ୍ ଭେରି ଲାଇଫ୍, ଏହି ଜନ୍ମରେ ଆମେ ଭଗବତ ଧାମକୁ ଯିବା, ସେଥିପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ତାଙ୍କ ନିୟମ ଅନୁସାରେ ଯଦି ଆମେ କାର୍ଯ୍ୟ କରିବା ତାହେଲେ ଏହି ଜନ୍ମରେ ଆମେ ଭଗବତ ଧାମକୁ ଯିବା ଏଇ ଜୀବନରେ। କିନ୍ତୁ ତାଙ୍କର ନିୟମ ଯଦି ନ ମାନିବା, ଆମ ନିଜ ମନ ଇଚ୍ଛାରେ କାର୍ଯ୍ୟ କରିବା ତାହେଲେ କ'ଣ ହେବ, ରହିବେ କ'ଣ? ଚିତ୍ତଜଗତ କେମିତି ଯିବେ, ଏଇ ଜଗତରେ ରହିବେ? ପୁଣି ନେବାକୁ ପଡ଼ିବ, ଅନେକ ଜନ୍ମ ନେବାକୁ ପଡ଼ିବ, ଅନେକ ଜନ୍ମ ନେବାକୁ ପଡ଼ିବ। କିନ୍ତୁ ପ୍ରଭୁପାଦ ମହାରାଜ ସକାଳୁ ଆଠିକିରି 4:30 ମଙ୍ଗଳା ଆଳତି ଆଟେଣ୍ଡ କଲେ। ସଂସାର ଦାବା ନଳଲିଢ ଲୋକ ତ୍ରାଣାୟ କାରୁଣ୍ୟ ଘନ ଘନତମ ପ୍ରାପ୍ତ ସ କଲ୍ୟାଣ ଗୁଣାର୍ଣ୍ଣବଶ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ମଙ୍ଗଳାଳତି ଆଟେଣ୍ଡ କଲେ ପ୍ରଭୁପାଦ, କେତେ ଖୁସି ନେଉଥିବେ ଗୁରୁଦେବ, ପ୍ରଭୁପାଦ ମହାରାଜ, ଗୁରୁ ପରମ୍ପରା କେତେ ଖୁସି ନେଉଥିବେ ଆମେ ଯଦି ତାଙ୍କର ନିୟମ ଅନୁସାରେ କାର୍ଯ୍ୟ କରିବା, କେତେ ଖୁସି ନେଉଥିବେ। କିନ୍ତୁ ତାଙ୍କର ନିୟମକୁ ଯଦି ଉଲ୍ଲଙ୍ଘନ କରିବା ସେ କ'ଣ ହେବେ? ଯଶ ପ୍ରସାଦାତ୍ ଭଗବତ ପ୍ରସାଦ ଯଶ ପ୍ରସାଦ ନଗତି କୁତୋପି ଧାୟନ୍ତୁ ଭାନ୍ତସ୍ୟ ଯଶସ୍ତ୍ରୀ ସନ୍ଧ୍ୟା ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ଆମେ ତାଙ୍କୁ ଖୁସି କରିବା, କେମିତି ଖୁସି କରିବା? ତାଙ୍କ ସେ ଯେଉଁ ନିୟମ କହିଛନ୍ତି ସେ ନିୟମ ଅନୁସାରେ କାର୍ଯ୍ୟ କରିବା। ଆମେ କହିବା ଏଇଟା ବର୍ତ୍ତମାନ ସବୁ ଟିକେ ରହିପଡ଼ିବା, ଶୋଇପଡ଼ିବା, ଏଇଟା ଯିବା ନାହିଁ, ଭାଗବତ କଥା ଆମେ ଶୁଣିବା ନାହିଁ, ଟିକେ ଶୋଇପଡ଼ିବା ବା ଅନ୍ୟ କଥା ହେବା ବା ଅନ୍ୟ କିଛି ଦେଖିବା, ଏଇସବୁ କରିବା, ଭାଗବତ କଥା ଶୁଣିବା ନାହିଁ ବା ଅନ୍ୟ ସବୁ ରହିଛି ବା ପ୍ରଭୁପାଦ ମହାରାଜ ଯେଉଁ ନିୟମ ସବୁ କରିଛନ୍ତି ଆମେ ସେଇଟା ଶୁଣିବା ନାହିଁ, କରିବା ନାହିଁ। ଆଉ କେଉଁ ଭଗବତ ଧାମକୁ ଯିବେ କେମିତି, ଭୌତିକ ଜାଗତ ରହିବେ ଘୁରି ବୁଲିବା ଆଉ କ'ଣ? ତେଣୁ ଏଇଭଳି ଭାବରେ ଯେଉଁ ରହିଛି ବୈଦିକ ଜ୍ଞାନ ରହିଛି, ଏ ଜ୍ଞାନକୁ ସମସ୍ତେ ବୁଝିପାରିବେ ନାହିଁ। ଧ୍ରୁବ ମହାରାଜ ଦେଖେଇଦେଲେ, ମୃତ୍ୟୁର ମଥାରେ ପାଦ ଦେଇକି ଗଲେ, ଭଗବତ ଧାମକୁ ଗଲେ। ଏଇଭଳି ଭାବରେ ଆମ ମୃତ୍ୟୁକୁ ଜୟ କରିବା ପାଇଁ ସବୁ ଶିକ୍ଷା ଦିଆଯାଉଛି, ଆମର ଇଏ ଧନ ହେଉଛି ଏଇଟା, ମୃତ୍ୟୁକୁ ଜୟ କରିବା। ଯେତେବେଳେ ଭଗବାନ ଦଶରଥ ମହାରାଜଙ୍କ ପାଖକୁ ଆସିଥିଲେ ବିଶ୍ୱାମିତ୍ର ଋଷି, ସେତେବେଳେ ସେ ସେଇ କଥା କହିଥିଲେ, ଆପଣ ଏ ଜନ୍ମକୁ ମୃତ୍ୟୁକୁ ଜୟ କରିପାରିଛନ୍ତି, ତେଣୁ ଆମେ କ'ଣ ଆପଣଙ୍କୁ ସେବା କରିବୁ। ଏଇଭଳି ଭାବରେ ସବୁ କଥା ରହିଛି, ରାମାୟଣରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛି ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି ଏଇ ମୃତ୍ୟୁକୁ ପାର ହେବା ପାଇଁ, ସେଥିପାଇଁ ସବୁ ଶାସ୍ତ୍ରରେ ସବୁ କଥା ରହିଛି। ତେଣୁ ଏ ଯେଉଁ କଥା ରହିଛି ଏ ଲୀଳା ପୁରୁଷୋତ୍ତମ ଭଗବାନଙ୍କ ଲୀଳା, ଏ ଲୀଳାକୁ ଶୁଣିବା ମାତ୍ରେ ଆମେ ଏ ଯେଉଁ ମୃତ୍ୟୁକୁ ପାର ହେବା, ବହୁତ କଷ୍ଟରେ ପାର ହେବା ନା ତା ନୁହଁ, ବହୁତ ଆନନ୍ଦରେ, ବହୁତ ଆନନ୍ଦରେ ଭଗବାନ କଥା ଶୁଣି ଶୁଣିକିରି ଆନନ୍ଦରେ ରସ ଆନନ୍ଦ କ'ଣ ଭଗବାନଙ୍କ ଲୀଳା ଅମୃତକୁ ପାନ କରିକରି ଭଗବତ ଧାମକୁ ଯିବା। ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ସେ ଶ୍ଳୋକଟି କହିଛନ୍ତି, କ'ଣ ସେ ଶ୍ଳୋକ? ନୈବ ଦ୍ୱିଜେ ପରତୁର ତୟା ବୈତରଣ୍ୟା ତୋଦ ବୀର୍ଯ୍ୟ ଗାୟନ ମହାମୃତମଗ୍ନ ଚିତ୍ତ ସୋଚେ ତଥୋ ବିମୁଖ ଚେତସ ଇନ୍ଦ୍ରିୟାର୍ଥ ମାୟା ସୁଖ ବର ଉଦ୍ଭତ ବିମଢାନ। ପ୍ରଭୁ ନୈବ ଦ୍ୱିଜେ ପର ଦୂରତୟା ବୈତରଣ୍ୟା, ଏ ଭବସାଗର ଯେଉଁ ରହିଛି ଆମକୁ କୌଣସି ଉଦ୍ବିଗ୍ନ ହେଉ ନାହିଁ, ଏ ଜନ୍ମ ମୃତ୍ୟୁ ରହିଛି ଆମକୁ କୌଣସି ଉଦ୍ବିଗ୍ନ ହେଉ ନାହିଁ, କାହିଁକି ନା ତୋ ବୀର୍ଯ୍ୟ ଗାୟନ ମହାମୃତମଗ୍ନ ଚିତ୍ତ, ଆପଣଙ୍କର ଯେଉଁ ଗୁଣ ରହିଛି ଲୀଳା ରହିଛି ଏଇଟା ଗାୟନ କରିକିରି ମହାମୃତ ଏ ଅମୃତ ମଗ୍ନ ଚିତ୍ତ, ଏଭଳି ଭାବରେ ମଗ୍ନ ହେଇକିରି ଭଗବାନ ଲୀଳାକୁ ଜଣେ ଆସ୍ୱାଦନ କରିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। କିନ୍ତୁ ଯେଉଁମାନେ ଏସବୁ ଆସ୍ୱାଦନ କରିପାରୁନାହାନ୍ତି ସେମାନେ ଉବୁଟୁକୁ ହେଉଛନ୍ତି, ବହୁତ କଷ୍ଟ ସ୍ୱୀକାର କରୁଛନ୍ତି, ଏମିତିକି ଜ୍ଞାନ ମାର୍ଗୀମାନେ ମଧ୍ୟ ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ଚିନ୍ତନ କରୁଛନ୍ତି, ସେମାନଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି। କିନ୍ତୁ ଏ ଭକ୍ତି ମାର୍ଗ ଏଭଳି, ସୁରାଜ ବିଦ୍ୟା ରାଜଗୁହ୍ୟଂ ପବିତ୍ରମ ଇଦମ୍ ଉତ୍ତମମ୍ ପ୍ରତ୍ୟକ୍ଷା ଭଗବାନ ଧର୍ମ୍ୟଂ ସୁସୁଖମ କର୍ତ୍ତୁମବ୍ୟୟମ୍, ବହୁତ ସୁଖଦାୟକ। ଇଏ ହେଉଛି ଶ୍ରେଷ୍ଠ ଜ୍ଞାନ ରାଜବିଦ୍ୟା, ଏବଂ ବହୁତ ବହୁତ ଗୁପ୍ତ ଜ୍ଞାନ। ଇଏ ସମସ୍ତେ ବୁଝିପାରିବେ ନାହିଁ, ସମସ୍ତେ ବୁଝିପାରିବେ, ସବୁ ବହି ପଢ଼ିଦେଲେ ଯେ ବୁଝିଯିବ ତାହା ନୁହଁ। ଗୁରୁ ଶିଷ୍ୟ ପରମ୍ପରାରେ ଏଇଟା ବୁଝିବେ, ରାଜବିଦ୍ୟା ରାଜଗୃହ ପବିତ୍ର ମିଦମ ଉତ୍ତମ, ଇଏ ହେଉଛି ଶ୍ରେଷ୍ଠ ପବିତ୍ର ବସ୍ତୁ, ଇଏ ଉତ୍ତମ ବସ୍ତୁ। ଏବଂ ପ୍ରତ୍ୟକ୍ଷା ଅବଗମ, ଏଇଟାକୁ ନିଜେ ପ୍ରତ୍ୟକ୍ଷ ଅବଗମ କରିବ, ନିଜେ ଯେମିତି ସାଇଣ୍ଟିଷ୍ଟ ମାନେ ଲାବରେଟୋରୀରେ ଟେଷ୍ଟ କରୁଛନ୍ତି ସେଇଭଳି ଭାବରେ ନିଜେ ଅନୁଭବ କରିବେ। ଏଇଟା ବହୁତ ସୁନ୍ଦର ଶ୍ଳୋକର ଅଛନ୍ତି ଅନୁଭବ କରିବାରେ, ଏକାସ୍କନ୍ଦରେ ଏଇଟା କୁହାଯାଇଛି, ଭକ୍ତି ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ର ଚୈଶତ୍ରିକ ଏକ କାଳ ପ୍ରପଦ୍ୟମାନ ସେ ଯଥାସ୍ନତ ସ୍ୟୁ ତୁଷ୍ଟି ପୁଷ୍ଟି କ୍ଷୁଦପାୟ ଅନୁଘାସମ। ଯଦି ବର୍ତ୍ତମାନ ସମସ୍ତେ ଏଇଟାକୁ ଆମର ଜଣେ କହିଥିଲେ ବା ଆମର ଇସ୍କନରେ ଦୁଇଟି ପ୍ରସିଦ୍ଧ ଶ୍ଳୋକ ରହିଛି, ଗୋଟେ ହେଉଛି ଓଁ ନମୋ ଭଗବତେ ବାସୁଦେବାୟ, ଆଉ ଗୋଟେ ହେଉଛି ମହାପ୍ରସାଦ ଗୋବିନ୍ଦ। ମହାପ୍ରସାଦ ଗୋବିନ୍ଦ ହେଲେ ସମସ୍ତଙ୍କ ନିଦ୍ରା ନିଦ୍ରାରେ ଉଠି ପଡ଼ିବେ, କିନ୍ତୁ ଓଁ ନମୋ ଭଗବତ ବାସୁଦେବାୟ କହିଲେ ସମସ୍ତେ ନିଦ୍ରା ଯିବେ, ଘୁଙ୍ଗୁଡ଼ି ମାରିବେ। ଏ ଦୁଇଟି ହେଉଛି ପ୍ରସିଦ୍ଧ ଶ୍ଳୋକ ଭାଗ ଇସ୍କନରେ ଆମର, ଯେତେବେଳେ ଘଣ୍ଟା ବାଜିଯିବ ସମସ୍ତ ନିଦ ଭାଙ୍ଗିଯିବ, ଦେଖିଲା ବେଳକୁ ହଜାର ହଜାର ଲୋକ ଆସି ପହଞ୍ଚିଯିବେ ପ୍ରସାଦ ପାଇଲା ବେଳକୁ, ଭାଗବତ ବେଳକୁ ଗୋଟିଏ ଲୋକ ନାହିଁ, ଗୋଟିଏ ଲୋକ ନାହିଁ। ଓଁ ନମ ଭଗବତ ବାସୁଦେବାୟ କହିଲେ ସମସ୍ତେ ପଢ଼ିଲେ, ସମସ୍ତେ କ'ଣ ନିଶାରେ ଢାଳି ପଡ଼ିକି ରହିଗଲେ, କିନ୍ତୁ ମହାପ୍ରସାଦ ହେ ଗୋବିନ୍ଦ ହେଲା ବେଳେ ସମସ୍ତେ ଆସିଯିବେ, ଉଠି ପଡ଼ିବେ ସବୁ। ଜଣେ ଏଇ ପ୍ରସଙ୍ଗରେ କୁହାଯାଏ, ଗୁରୁ ତାଙ୍କର ଶିଷ୍ୟଙ୍କୁ କହିଲେ, ପୁତ୍ର ତୁ ଟିକେ ରୋଷେଇବାସ କର, ଆଜି ପିଠ ଇଏ ହେବ ସବୁ କିଏ ରୋଷେଇ କରିବା ପାଇଁ କହିଲେ, ଯେତେବେଳେ ଗୁରୁଦେବ ମୁଁ ଜପ କରୁଛି, ମୁଁ ଜପ କରୁଛି ଆଉ ମୁଁ ରୋଷେଇ କରିପାରିବି ନାହିଁ। ଆସରୁ ବେଶୀ ଲୋକ ନାହାନ୍ତି, ଗୁରୁ ଶିଷ୍ୟ ଦୁଇଜଣ ରହିଛନ୍ତି ବୋଧେ, ଏଇଭଳିଆ କଥାଟି ରହିଛି। ତେଣୁ କ'ଣ କରିବେ, ସେଠୁ ସେ ନିଜେ ରୋଷେଇ କଲେ ସବୁ କରିକି ଭୋଗ ଲଗାଇବା ପାଇଁ ଯେତେବେଳେ କହିଲେ, ଟିକେ ଭୋଗ ଲଗାଇଦେ ବାପା, ନା ଗୁରୁଦେବ ମୋର ସରି ନାହିଁ ଆଉ ଟିକେ ରହିଛି ଜପ, ଗୁରୁଦେବ ଭୋଗ କଲେ ଆମର ଯେମିତି ଭୋଗ ଲଗାଇଲେ ଆମ ପ୍ରାଣ ଭଲ ପ୍ରଭୁ ଭୋଗ ଲଗାଇ ବର୍ତ୍ତମାନ ଶଙ୍ଖ ଫୁଙ୍କି ଦେଲେ ଭୋଗ କରିଛି ସରିଗଲା ସବୁ। ସେହିପରି ଭାବରେ ସରିଲା ପରେ ଆଉ ବାପା ପ୍ରସାଦ ପାଇବା ପାଇବୁ ନା, ହଁ ଗୁରୁଦେବ ଆପଣଙ୍କର ଆଜ୍ଞାକୁ କେତେ ଉଲ୍ଲଂଘନ କରିବି, ମୋତେ ଖରାପ ଲାଗୁଛି ଭାରି, ଏଇଟାକୁ ମୁଁ ଉଲ୍ଲଂଘନ କରିବି ନାହିଁ, ପ୍ରସାଦ ପାଇ ସେଇଭଳି ଭାବରେ କଥା। ତେଣୁ ଏ ଯେଉଁ ରହିଛି ଭଗବାନ କଥା, ଇଏ ଅମୃତ ଅମୃତ, ଏ ନୁହଁ ବହୁତ କଷ୍ଟରେ ଜଣେ ଇଏ କରୁଛି ଶୁଣୁଛି ଭାଗବତ କଥା ବହୁତ କଷ୍ଟ, ନା ଏଇଟା ଆନନ୍ଦ ଆନନ୍ଦ ବୁଦ୍ଧିବର୍ଦ୍ଧନମ, ଏଇଟାକୁ ଅମୃତ ପାନ କରି ଚାଲିବେ ସେମାନେ, ଭଗବାନ କଥାକୁ ପାନ କରିବେ। ତେଣୁ ଏହିଭଳି ଭାବରେ ଭଗବାନ ଲୀଳାମୃତ ରହିଛି, ଆମକୁ ସେ ସୁଯୋଗ ଦେଉଛନ୍ତି ପ୍ରଭୁପାଦଙ୍କ କୃପାରୁ ଗୁରୁଦେବଙ୍କ କୃପାରୁ ଭଗବାନ କୃପାରୁ ଆଜି ଆମକୁ ସୁଯୋଗ ଦେଉଛନ୍ତି, ଆମେ ସେଇଟା ପାନ କରି ଚାଲୁଛେ। କିଏ ନ ନେଲେ ଭଲ, ଆମକୁ କ'ଣ ଅସୁବିଧା କିଛି ନାହିଁ, ଆମର କିଛି ଅସୁବିଧା ନାହିଁ, ଯିଏ ନ ନେବ ତାଙ୍କର ଅସୁବିଧା, କିନ୍ତୁ ଏଇଟାକୁ ଦିଆଯାଉଛି ପାନ କରିବା ପାଇଁ ଦିଆଯାଉଛି। ଏଇଟା ଭାଗବତ ଆରମ୍ଭରେ ବ୍ୟାସଦେବ ସେଇଟା କହିଲେ, ନିଗମ କାଳବେଦ ରୋର ଗାଳି ଚମ୍ପଳମ ସୁଖ ମୁଖାଦ ଅମୃତ ଦଳ ସଂଯୁତମ ପିବତ ଭାଗବତମ ରସମାଳୟ ମୋହରୋର ଶିକା ଭୂ ଭାବୁକା। ଇଏ ହେଉଛି କ'ଣ ରସର ଆଳୟ, ରସ ଇଏ ନିଗମର କଳ୍ପତରୁର ସୁପକ ମିଷ୍ଟ ଫଳ ଇଏ, ଏବଂ ଫଳଟା ଯଦି ପାଚିଗଲେ ମଧ୍ୟ ମିଷ୍ଟ ଫଳ ହେଲେ ମଧ୍ୟ ଯଦି ଶୁଆ ଯଦି ଥଣ୍ଟ ମାରିଦେବ ତାହାର ମିଷ୍ଟତା ଆହୁରି ବଢ଼ିଯିବ, ଅମୃତ ଇଏ ଦେବସଞ୍ଜୁତମ। ତେଣୁ ପିବତ ଭାଗବତମ ଏଇଟାକୁ ପାନ କରନ୍ତୁ ଏବଂ ଆଶୀର୍ବାଦ ଦିଆଯାଉଛି, ତୁମେ ପାନ କର ନିର୍ଦ୍ଦେଶ ଦିଆଯାଉଛି ଏବଂ ଆଶୀର୍ବାଦ ଦିଆଯାଉଛି ଦୁଇଟି ଯାକ। ସେମିତି ପାଠ କର ଭାଗବତ ପାଠ କର, ଅନ୍ୟ କିଛି କର କି ନ କର ଭାଗବତ ପାଠ କର। ଭାଗବତରେ ସେ ଶ୍ଳୋକଟି ଅଛନ୍ତି, ସୁଧ ଗୋସ୍ୱାମୀ କହିଛନ୍ତି, ଆମେ ବାରମ୍ବାର କହୁଛୁ ସେଇଟା, କ'ଣ ସେ ଶ୍ଳୋକ धर्म सुनिष्ठता पुंसांग विश्वक्षण कथा सुध नोत्पाद यदि रति श्रम ए वही केवलम। आमे सब धर्म करुचे किंतु भगवान कथार आमर रति आसुना। तेणु सुत गोस्वामी ये आरंभ कहले भागवत प्रथम स्कंद द्वितीय अध्याय कहले तेणु जहा सब कले श्रम एव हि केवलम। भगवान कथार जब रति आसला ना तो श्रम एव हि केवलम। तेणु हि भगवान कथा ये आनंददायक आनंददायक एत आनंद रही आनंद जड़े मग्न हो निशाग्रस्त हो ध्रुव महाराज को कही भक्ति मोह प्रभवता तयमे प्रसंगो भूयाद अनंत महता मलाशयाना जेना जसो उर्वण उर्वसन भवाब्धि निश्चय भगवद गुण कथा मृत पान मत। भगवान कथा मृत को पान करके जन मत हो पगल हो पगल हो से जापर ना भौतिक जगत में ये दुख रही उर्वसन भवाब्धि बहुत प्रकार दुख कष्ट रही भौतिक जगत में से जापर ना भगवान कथा श्रवण में भूलिज से ये गोटे कथा प्रसंग अच्छी जन भक्त कौन तक ना जे श्रेष्ठ भक्त जन भगवान से कन्यार बहर हबार बहर पत्नी कहले आउ तो किसी धनफन नहीं जो बहुत कले सी जो पत्नी जो बहुत बेले सब आनी पिता जो सब आभूषण इतने सब आनी दे कन्या बिका करमर कन्यार बहर करवा दे सी लोक जन गले भक्त जन सी प्रेमी भगवान भगवत प्रेमी गले जाटे देखिले भागवत सप्ताह चलती भागवत सप्ताह चलती आउ ये जो जाइए कौथ भूलीगले से रहीगले सप्ताह बीतीगला सप्ताह बीतीगला आते सप्ताह सरीगला से फेरुंस चिंता कर कौन कर कन्यार बहुत डेट चलीगला आउ मु किसी ये करी ना कौन हम कौन ना ये चिंता कर चिंता करूला बेले लोक मैंने सब फेरुंच सब कथा से लोकर प्रशंसा करती बढ़िया बहुत कला ये भाव में भोजी देला कथा हो शुणी आश्चर्य हो गल क्या कथा कौन सी आउ कहते से लोक किए आज किए अच्छे कि से लोक निजे भगवान ये अनन्यास चिंते तो मां जे जना परजिपासते तेसांग नित्याभिजुक्ता योगक्षेम भाम्यम तर योगक्षेम को भगवान से बहन करती भाव अनेक दृष्टांत रही भगवान कथारे जो माने जो आनंद रही आउ कौती रही तेणु यह भाव लीला पुरुषोत्तम भगवान लीला रही भगवान प्रतिदिन से लीला नूतन भाई लगुव से लीला तेणु आम ये गोटे ईरे सुडंग भितर पशिगले लीला पुरुषोत्तम भगवान सब जानते ये लीला पशिक बाहर पड़ बाहर पड़े बर्तमान बाहर पड़े लीला सुडंग बाहर पड़े बर्तमान कौन है ना भगवान पठेले अर्जुन को जाओ प्रेषित सख्या सख्या कृष्ण द्वारा जो प्रेषित है तुम जाओ देख सी कौन पर आँ कर तेणु फाल्गुन जाले अर्जुन गले फाल्गुन अर्जुन का नाम हो फाल्गुन फाल्गुन तेणु ताम आसाध्य तेणु जो पठेले भगवान अर्जुन गले गले ताम आसाध्य आसाध्य कहले निकट जा पहुँचले पहुँचिकी बरारोहा बहुत सुंदर से रही बरारोहा तमाशाध्य बरारोहा विशद कौन सुद्विजा कि सुंदर सौंदर्य सुखदेव गोस्वामी वर्णना कर बहुत कौन डिटेल डिटेल वर्णना कर भगवान प्रेयसी रूप को वर्णना कर सुद्विजा सी हसीथे हसी थे बा अर्जुन सहित कथा होता बेले हसुवे से जहाँ दात देखिले से सुद्विजा बहुत सुंदर दात 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 जदि रही बतीस दात भगवान कर बतीस दात कर भगवान सब कर दात चकचक कर धड़ा बड़ी चकचक करुच्ची
ଏଭଳି ଭାବରେ ସୁଦ୍ୱିଜା, ବହୁତ ସୁନ୍ଦର ଦ୍ୱିଜା, ଦାନ୍ତକୁ ଦ୍ୱିଜା ବୋଲି କୁହାଯାଏ, କାହିଁକି ଦୁଇଥର ଜନ୍ମ ନେଉଛି ନା, ସେ ଛୋଟ ପିଲାବେଳେ ଯେଉଁ ରହିଛି ସବୁ ପଡ଼ିଯିବ ସବୁ, ପୁଣି ସବୁ ଆଉଥରେ ବାହାରିବ ଦ୍ୱିଜା, ସେ ଦ୍ୱିଜା ବହୁତ ସୁନ୍ଦର ଦାନ୍ତ ରହିଛି ତାଙ୍କର, ସେଇଥିରୁ ତାଙ୍କର ସୌନ୍ଦର୍ଯ୍ୟ ଜଣାପଡ଼ୁଛି ଦାନ୍ତ, ସୁଇ ଦ୍ୱିଜା ବହୁତ ସୁନ୍ଦର ଦ୍ୱିଜା, ତାଙ୍କ ଦାନ୍ତକୁ ଦେଖିକିରି କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଏ ଶ୍ଳୋକଟି କହୁଛନ୍ତି ସୁଇ ଦ୍ୱିଜା ବହୁତ ସୁନ୍ଦର ଦାନ୍ତ ରହିଛି ଅସିଦଲା ମାନେ। ଆମର ଗୋଟେ କଥା ରହିଛି, ଆମ ସମୟ ହେଇଗଲାଣି, ଯେଉଁ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ଯେତେବେଳେ ମୋହିନୀ ରୂପରେ ଆସିଲେ, ସମୁଦ୍ର ମନ୍ଥନ ଲୀଳାରେ 14ଟି ରତ୍ନ ବାହାରିଥିଲା, 14ଟି ରତ୍ନ, ଭାଗବତରେ ସବୁ ରତ୍ନ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ଆମ ଶ୍ରୀଶ୍ରୀମନ୍ତ ରାଧାକୁନ୍ଦ ସେ ମହାରାଜ କଥାଟି କହନ୍ତି, ଅନ୍ୟ କେଉଁ ପୁରାଣରେ ଥିବ, 14ଟି ରତ୍ନ ବାହାରିଥିଲା, କିନ୍ତୁ ଅଲଗା ଅଲଗା ଆସି ସବୁ ବାହାରିଥିଲା, ପ୍ରଥମେ ବାହାରିଥିଲା ବିଷ, ବିଷ ମଧ୍ୟ ଗୋଟେ ରତ୍ନ, ଏହିଭଳି ଭାବରେ ଅନ୍ତିମରେ ବାହାରିଲା ଅମୃତ, ବିଷରୁ ଅମୃତ, ଆ ଭିତରେ 14ଟି ରତ୍ନ, 12ଟି ରତ୍ନ, ଏଭଳି 14ଟି ରତ୍ନ ବାହାରିଥିଲା। ଅମୃତ ଯେତେବେଳେ ବାହାରିଲା, ଅସୁରମାନେ ସାମ୍ନାରେ ଥିଲେ, ଧରିକିରି ନେଇ ପଳେଇଗଲେ, ଧନ୍ୱନ୍ତରୀଙ୍କ ଠାରୁ ନେଇ ପଳେଇଗଲେ, ଏସବୁ ବହୁତ ଘଟଣା ରହିଛି, କିନ୍ତୁ ଆମେ ଏଇ କଥା କହି ଗୋଟେ ସଂକ୍ଷେପରେ କହିବା। ତେଣୁ ଦେବତାମାନେ ସେତେବେଳେ ପୁଣି କଲେ, ସୂଚନା କଲେ କ'ଣ ହେବ, ସବୁ ହେଲା, ଲାଷ୍ଟକୁ ଯେଉଁ ଅମୃତ ବାହାରିଲା ଏସବୁ ଅସୁରମାନେ ନେଇଗଲେ, ଆଉ କ'ଣ, ଭଗବାନ କହିଥିଲେ ତୁମେ ଅମୃତ ପାଇବ, ଅସୁରମାନେ ପାଇବେ ନାହିଁ। କର୍ମଣ୍ୟବା ଅଧିକାର ଅସ୍ତି ମାଆ ଫଳେଛୁ କଦାଚନ, ଫଳରେ ଆମର ଅଧିକାର ନାହିଁ, କର୍ମରେ ଆମର ଅଧିକାର ଅଛି, ତେଣୁ ଭଗବାନ କହିଥିଲେ ତାଙ୍କର ସେ ଫଳରେ ଅଧିକାର ନାହିଁ, ତାଙ୍କୁ ଆଗରୁ କହିଥିଲେ, କିନ୍ତୁ ବର୍ତ୍ତମାନ ଦେଖିଲେ ନେଇଗଲେ, ଅମୃତ ନେଇଗଲେ, କିନ୍ତୁ ଭଗବାନ ବ୍ୟବସ୍ଥାରେ ଏଭଳି ହେଲା, ସେମାନେ ନେଇଗଲେ ମଧ୍ୟ ପାନ କରିପାରିଲେ ନାହିଁ, ତାଙ୍କ ଭିତରେ ଝଗଡ଼ା ଚାଲିଲା, ଏବଂ ସେହି ସମୟରେ ଆସି ପହଞ୍ଚିଗଲେ ଯେଉଁ ରହିଛନ୍ତି ମୋହିନୀ, ମୋହିନୀ ଯେତେବେଳେ ଆସି ପହଞ୍ଚିଗଲେ ସେହି ସମୟରେ ସେମାନେ କହୁଛନ୍ତି, ଆରେ ଆମେ ଯେଉଁ 14ଟି ରତ୍ନ ପାଇଲେ, ଅଲଗା ଅଲଗା କିଏ ଦେବତା ନେଲେ, କିଏ ଋଷିମାନେ ନେଲେ, କିଏ ଅସୁରମାନେ ନେଲେ, ଭଗବାନ ନେଲେ ଯେଉଁ ରହିଛି ଯେଉଁ କୌସ୍ତୁଭମଣିକୁ, ଏବଂ ଲକ୍ଷ୍ମୀକୁ ମଧ୍ୟ ଭଗବାନ ନେଲେ, ଏଇଭଳି ଭାବରେ ସବୁ ବଣ୍ଟାବଣ୍ଟି ହେଇଗଲେ, କିନ୍ତୁ ଆଙ୍କ ପାଖରେ ସବୁଯାକ 14ଟି ରତ୍ନ ରହିଛି, ଚଉଦଟି ଯାକ ରତ୍ନ ରହିଛି, ଆମ ସମୟ ନାହିଁ, ଆମେ କେତେବେଳେ ସମୟ ହେଲେ କହିବା, ସେଇଟା 14ଟି ଯାକ ରତ୍ନ ରହିଛି, ତା ଦେହରେ ଏ ଯେଉଁ ତାଙ୍କର 32ଟି ଦାନ୍ତ ରହିଛି, ଇଏ 32ଟି କୌତୁକ କୌସ୍ତୁଭମଣି, ଏ ତ ଗୋଟେ କୌସ୍ତୁ ବାହାରିଥିଲା, କିନ୍ତୁ ଆଙ୍କର ଯେଉଁ 32ଟି ଦାନ୍ତ ରହିଛି, ଏ 32ଟି କୌସ୍ତୁଭ, ଏଭଳି ତାଙ୍କର ରହିଛି ଦାନ୍ତ, ସୌନ୍ଦର୍ଯ୍ୟ ରହିଛି ଦାନ୍ତ। ତେଣୁ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ଯେ ଦାନ୍ତ ମାନେ ମୃତ୍ୟୁ ପୂର୍ବରୁ ଏସବୁ ଯମରାଜ ନୋଟିସ୍ ସବୁ ଆସୁଛି, ଦାନ୍ତ ସବୁ ଗଳିଯାଉଛି, କେଶ ସବୁ ଧଳା ହେଇଯାଉଛି, ସବୁ ଏସବୁ ହେଉଛି, କିନ୍ତୁ ଆମେ ଶୁଣୁ ନାହିଁ, ଦାନ୍ତ ଭାଙ୍ଗିଲେ ଆମେ ଲଗେଇଦେଲେ, କେଶ ଧଳା ହେଇଗଲେ ଆମେ କଳା କରିଦେଲେ, ଏଇଭଳି ଭାବରେ ଯମରାଜଙ୍କ ନୋଟିସ୍କୁ ଆମେ ଏଡ଼େଇ ଦେଉଛେ, କିନ୍ତୁ ଏ ଯମରାଜ ନୋଟିସ୍କୁ ଜାଣିକରି ଆମେ ଭଗବାନଙ୍କ ଶରଣରେ ଯିବା। ଦଶରଥ ମହାରାଜ ଦେଖିଲେ ତାଙ୍କର କର୍ଣ୍ଣରେ ଯେଉଁ ରହିଛି କେଶ ରହିଛି ଧଳା ପଡ଼ିଯାଇଛି, ଦେଖିକିରି ସେ ଜାଣିଲେ ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲା, ତେଣୁ ପୁତ୍ରକୁ ପ୍ରଦାନ କରିବା, ରାଜ୍ୟ ରାମଚନ୍ଦ୍ରକୁ ପ୍ରଦାନ କରିବେ କହିକିରି ଏସବୁ ଘଟଣା ରହିଛି, ରାମାୟଣରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଏଇଥିରୁ ସତର୍କ ହେବା କଥା, ଭଗବାନଙ୍କର ଶରଣ ଯିବା କଥା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଇଭଳି ଭାବରେ ସୁଦ୍ୱିଜା, ବହୁତ ସୁନ୍ଦର ତାଙ୍କର ଦାନ୍ତ ରହିଛି, ସୁଦ୍ୱିଜା ଭଗବାନଙ୍କ ପ୍ରିୟ ଅଛି ସେମାନେ, ଭଗବାନଙ୍କର ଭଗବାନଙ୍କର ସୌନ୍ଦର୍ଯ୍ୟ ଆଉ କ'ଣ ବର୍ଣ୍ଣନା କରିବା, ଦାନ୍ତରୁ ଜଣାପଡ଼େ ତାଙ୍କର ସୌନ୍ଦର୍ଯ୍ୟ, ସୁଦ୍ୱିଜାଙ୍ଗ ଏବଂ ରୁଚିରାନ ନାଙ୍ଗ, ଆନନ୍ଦ ମଧ୍ୟ ସେଭଳି ଭାବରେ ବହୁତ ସୁନ୍ଦର, ରୁଚିରାନ ନାଙ୍ଗ ରୁଚିରାନ ନାମ। ତେଣୁ ପପ୍ରଚ୍ଛ ତାଙ୍କୁ ପ୍ରଶ୍ନ ପଚାରିଲେ, ପପ୍ରଚ୍ଛ ପପ୍ରଚ୍ଛ ପ୍ରେଷିତ ସଖ୍ୟା, ସେ ମନକୁ ଆସିନାହାନ୍ତି, ତାଙ୍କର ସଖା ତାଙ୍କୁ ପ୍ରେରଣ କଲେ, ଯାହା ହଉ ସଖା ତାଙ୍କୁ ପଚାର କ'ଣ ପାଇଁ, ଭଗବାନଙ୍କର ମନ ଇଚ୍ଛା ଅର୍ଜୁନ ଜାଣିଥିବେ, ସଖା କେମିତି ତାଙ୍କର ସଖାର ମନ ବାଛାଉ ଯଦି ନ ଜାଣିପାରିବେ ତାହେଲେ କି ସେ ସଖା, ତେଣୁ ଅର୍ଜୁନ ଜାଣିଥିବେ ଭଗବାନ କ'ଣ ପାଇଁ ପଠାଉଛନ୍ତି, ଅର୍ଜୁନ ଜାଣିଥିବେ, ଏମାନେ ସବୁ ନରନାରାୟଣଙ୍କର ଅବତାର, ନରନାରାୟଣଙ୍କ ଅବତାର, ଅର୍ଜୁନ ହେଉଛନ୍ତି ନରଙ୍କର ଅବତାର, କୃଷ୍ଣ ହେଉଛନ୍ତି ନାରାୟଣଙ୍କର ଅବତାର, କୃଷ୍ଣ ହେଉଛନ୍ତି ମୂଳ ଭଗବାନ, କିନ୍ତୁ ତାଙ୍କ ପାଖରେ ଏମାନେ ସବୁ ରହିଛନ୍ତି। ଇଏ ଅର୍ଜୁନ ହେଉଛନ୍ତି ନରଙ୍କର ଅବତାର, ନରନାରାୟଣ। ଭଗବାନ ଯାଇଥିଲେ ବୈକୁଣ୍ଠ ଲୋକକୁ, ସେହି ସମୟ ବ୍ରାହ୍ମଣର ପୁତ୍ରମାନଙ୍କୁ ଯେଉଁ ଚୋରି କରି ନେଇଯାଇଥିଲେ ବିଷ୍ଣୁ, ସେହି ସମୟରେ ଏସବୁ କଥା ବର୍ଣ୍ଣନା କରାଯାଇଛି ନରନାରାୟଣ। ତେଣୁ ଅର୍ଜୁନ ମଧ୍ୟ ଜାଣନ୍ତି ସଖାଙ୍କର ଉଦ୍ଦେଶ୍ୟ, କାହିଁକି ପଠାଉଛନ୍ତି। ତେଣୁ ଅର୍ଜୁନ ଜାଣିଛନ୍ତି, ତେଣୁ ସେ ପଚାରିଲେ, ସେଇଭଳି ଭାବରେ ପଚାରିଲେ, ତାଙ୍କୁ ପ୍ରଶ୍ନ ପଚାରିଲେ, ଆଉ ସବୁ ଆପରେ ବର୍ଣ୍ଣନା କରାଯିବ। ପ୍ରଚ୍ଛ ପ୍ରେଷିତ ସଖ୍ୟା ଫାଲ୍ଗୁନ ପ୍ରମୋଦୋତ୍ତମା, ପ୍ରମୋଦା କହିଲେ ଏଇ ସ୍ତ୍ରୀଲୋକମାନଙ୍କୁ ପ୍ରମୋଦା ବୋଲି କୁହାଯାଏ। ନନୁ ଅଗ୍ନି ପ୍ରମୋଦା ନାମ, ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି ଅଷ୍ଟମ ସ୍କନ୍ଧ ନା କେଉଁଠି ବର୍ଣ୍ଣନା କରାଯାଇଛି, ନନୁ ଅଗ୍ନି ପ୍ରମୋଦା ନାମ, ଏଇ ସ୍ତ୍ରୀଲୋକମାନଙ୍କୁ ଅଗ୍ନି ସହିତ ତୁଳନା କରାଯାଇଛି। ଏବଂ ଘୃତକୁମ୍ଭ ସମପୁମାନ, ପୁରୁଷ ଲୋକମାନଙ୍କୁ ଘିଅ ସହିତ ତୁଳନା କରାଯାଇଛି। ତେଣୁ ରହୁ ସୂତା ଅପି ରହୁ ଜୟହାତ, ଏମିତିକି ନିଜର କନ୍ୟା ହେଲେ ମଧ୍ୟ ତାଠାରୁ ଦୂରେଇ ରହିବା ପଡ଼ିବ। ଅନ୍ୟଥା ଯାହା ହେବ ଦର୍ଶକୁ ଯେତିକି ଦରକାର ସେତିକି ମିଶିବେ। ଏ ବହୁତ କଥା ରହିଛି, ଆମର ସମୟ ହୋଇଗଲାଣି। ତେଣୁ ଏଇ ପ୍ରମଦାରୁ ଶବ୍ଦରୁ ଏ କଥା ଆସିଗଲା। ଅଷ୍ଟମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ନାରଦ ମୁନି ଯୁଧିଷ୍ଠିର ମହାରାଜ କହୁଛନ୍ତି। ତେଣୁ ଏ ଯେଉଁ ଅବଲମ୍ବନ କରାଯାଏ, କସନ ଅବଲମ୍ବନ, ବୈଦିକ ସଂସ୍କୃତିରେ ଏସବୁ ରହିଛି। ପୁରୁଷ ସ୍ତ୍ରୀ ଏଇ ଯେଉଁ ରହିଛି, ଅଲଗା ଅଲଗା ପ୍ରକାର ସବୁ କରାଯିବ, ବ୍ୟବସ୍ଥା କରାଯିବ, ଏ ବୈଦିକ ସଂସ୍କୃତି। କାରଣ ମନୁଷ୍ୟ ଜନ୍ମ ଯେତେବେଳେ ପ୍ରାପ୍ତ ହେଉଛି, ଏ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହେବ, ମୃତ୍ୟୁକୁ ପାର ହେବ। ଇଣ୍ଡିସ୍କ୍ରିମିନେଟ୍ ଯଦି ମିଙ୍ଗଲିଂ ହେବ, ଯେଉଁ ବର୍ତ୍ତମାନ ଯେମିତି ହେଉଛି ପାଶ୍ଚାତ୍ୟ ଜଗତରେ, ତାଦ୍ୱାରା କ'ଣ ହେବ ସେମାନଙ୍କର ଅବସ୍ଥା? ବୈଦିକ ସଂସ୍କୃତିକୁ ସେଥିରେ ବୁଝିପାରିବେ ନାହିଁ ସମସ୍ତେ। ବୈଦିକ ସଂସ୍କୃତି ଯେଉଁ ରହିଛି, ଯେଉଁ ରହିଛି କ'ଣ, ୱିମେନ୍ ଯେଉଁମାନେ ସ୍ତ୍ରୀ ଲୋକମାନେ ରହିଛନ୍ତି, ଏମାନେ ଜଣକ ଅଧୀନରେ ରହିବେ, ଏଇଟାକୁ ସେମାନେ ବୁଝିପାରନ୍ତି ନାହିଁ, କାହିଁକି ଅଧୀନରେ ରହିବେ? ନ ସ୍ତ୍ରୀଣାଙ୍କ ସ୍ୱାତନ୍ତ୍ର ମରହତି, ଏ କଥାଟି ମନୁ ସଂହିତାରେ ରହିଛି। ସେଇଟାକୁ କିଛି ବର୍ଷ ତଳେ ସେ କହୁଥିଲେ, ମନୁ ଯାହା କହିଛନ୍ତି ପୁରୁଣା ଲୋକ ସିଏ ତାକୁ ଚେଞ୍ଜ କରିଦେବା, ବର୍ତ୍ତମାନ ସ୍ତ୍ରୀମାନେ ସ୍ୱାଧୀନ ହେଇଗଲେ ଏଇ ଅସୁବିଧା ହେବ ଆଉ କ'ଣ, ସେମାନେ ବେଶିଆରେ ପରିଣତ ହେଇଯିବେ ଆଉ କ'ଣ। ବୈଦିକ ସଂସ୍କୃତିକୁ ବୁଝିପାରିବେ ନାହିଁ। ତେଣୁ ପ୍ରମୋଦାମାନଙ୍କ ଭିତରେ ଉତ୍ତମା, ପ୍ରମୋଦୋତ୍ତମା, ତାଙ୍କ ପାଖକୁ ଯାଇକରି ପ୍ରପ୍ରଚ୍ଛ ସେ ପ୍ରଶ୍ନ ପଚାରିବେ। ମୁଁ ଚିନ୍ତା କରୁଥିଲି କ'ଣ କହିବି ଏ ଶୋକ ଉପରେ, କିନ୍ତୁ ଆମର ସମୟ ହୋଇଗଲା, ଆଉ ସରିଲା ନାହିଁ, ଏ ବିଷୟରେ ଆଲୋଚନା କରିଥିଲେ ଆହୁରି ବହୁତ ସବୁ ଲାଗିଥାନ୍ତା। ଭାଗବତରେ ଏଭଳି ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଯାହା ହଉ, ସନାତନ ଗୋସ୍ୱାମୀ ଚିନ୍ତା କହୁଛନ୍ତି, ଅନୁକ୍ତମ ଅନ୍ୟଦପି ସୌନ୍ଦର୍ଯ୍ୟାଧିକମ ଉଦ୍ଦିଶତି ପ୍ରମଦାସୁ ଉତ୍ତମା। ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି ଅନୁକ୍ତମ, ସୁଖଦେବ ଗୋସ୍ୱାମୀ କେତେ ବର୍ଣ୍ଣନା କରିବେ ଗୋଟିଏ ଶ୍ଳୋକରେ, ଉକ୍ତ ହେଇନାହିଁ। ତାଙ୍କର ଯଦି ସୌନ୍ଦର୍ଯ୍ୟ ରହିଛି, ଏ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କଲେ ବହୁତ କଥା କୁହାଯିବ। ସୌନ୍ଦର୍ଯ୍ୟ ରହିଛି ଅନୁକ୍ତମ ଅନ୍ୟଦପି, ଅନ୍ୟ ସବୁ ସୌନ୍ଦର୍ଯ୍ୟ ତାଙ୍କର ରହିଛି, କିନ୍ତୁ ସୌନ୍ଦର୍ଯ୍ୟାଧିକମ ଉଦ୍ଦିଶତି ପ୍ରମୋଦାସୁତ୍ତମା, ଖାଲି ଏତିକି କହିଦେଲେ। ପ୍ରମୋଦାମାନଙ୍କ ଭିତରେ ସେମାନେ ଉତ୍ତମା, ଶ୍ରେଷ୍ଠ, ଏଇଭଳି ଭାବେ ଏଇଥିରୁ ଆମେ ଜାଣିବା ତାଙ୍କର ସୌନ୍ଦର୍ଯ୍ୟ, କେତେ ସୌନ୍ଦର୍ଯ୍ୟ ରହିଛି ତାଙ୍କର। ଏମିତି ଭାଗବତରେ ବର୍ଣ୍ଣ ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି, ଏ ସ୍ତ୍ରୀଲୋକମାନଙ୍କର ଅପ୍ସରାମାନଙ୍କ ସୌନ୍ଦର୍ଯ୍ୟ ଦେଖିକି ମଧ୍ୟ ଜଣେ ଜଣେ ମୁନିମାନଙ୍କ ବୀର୍ଯ୍ୟ ସ୍ଖଳିତ ହୁଏ, ଏଭଳି ରହିଛି ସୌନ୍ଦର୍ଯ୍ୟ ରହିଛି। ଏ ବହୁତ ଘଟଣା ରହିଛି ସବୁ, ଆମର ଯେଉଁ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ମଧ୍ୟ ସେଇଟା ରହିଛି। ଯେଉଁ ଆସିଲେ ଯେ କଶ୍ୟପ ନା କ'ଣ ତାଙ୍କ ନା, ବିଭାଣ୍ଡକ ଋଷି, ତାଙ୍କ ପୁତ୍ର ହେଉଛନ୍ତି ଯେଉଁ ଋଷି ଶୃଙ୍ଗ, ବିଭାଣ୍ଡକ ପୁତ୍ର ନା, ବିଭାଣ୍ଡକ ପୁତ୍ର, ତାଙ୍କର ବୀର୍ଯ୍ୟସ୍ଖଳିତ ହୋଇଯାଇଥିଲା। ତେଣୁ ଜଣେ ଋଷିକୁ ଅପ୍ସରାଙ୍କୁ ଦେଖି ତାଙ୍କ ବୀର୍ଯ୍ୟସ୍ଖଳିତ ହୋଇଯାଇଥିଲା, ତେଣୁ ସେଇ ବୀର୍ଯ୍ୟକୁ ଜଣେ କ'ଣ ହରିଣ ପାନ କରିଦେଇଥିଲା, ତେଣୁ ସେ ସେଇ ପୁତ୍ର ତାଙ୍କର ଆସିଥିଲେ, ସେ ତା ନାଁ ଋଷି ଶୃଙ୍ଗ ହେଇଛି ତାଙ୍କ ନାଁ, ତା'ର ମଧ୍ୟ ଶୃଙ୍ଗ ଥିଲା। ସେ ହରିଣଠାରୁ ଜାତ ହେଇଥିଲେ, ଏଇସବୁ କଥା ରହିଛି ରାମାୟଣରେ, ଏସବୁ କଥା ଆସିବ ଭଗବାନ ରାମଚନ୍ଦ୍ର ଲୀଳାରେ। ଏଥିର ସୌନ୍ଦର୍ଯ୍ୟ ରହିଛି, ଆମେ ଚିନ୍ତା କରିପାରିବା ନାହିଁ। ସୌନ୍ଦର୍ଯ୍ୟ ଆମର ବର୍ଣ୍ଣନା କରାଯାଇଛି, ଆମର ରୁକ୍ମିଣୀ ଦେବୀଙ୍କର ସୌନ୍ଦର୍ଯ୍ୟ, ରୁକ୍ମିଣୀ ଦେବୀଙ୍କର ସୌନ୍ଦର୍ଯ୍ୟକୁ ଦେଖିକିରି ଯେଉଁ ସାରା ପୃଥିବୀର ସବୁ ରାଜାମାନେ ଆସିଥିଲେ, ସବୁ କିଏ ହାତୀ ଉପରେ ବସିଥିଲେ, ସବୁ ଖଡ଼ଗ ସବୁ ଅସ୍ତ୍ର ଧରିକୁ ପ୍ରସ୍ତୁତ ହେଇକି ରହିଛନ୍ତି। କୃଷ୍ଣ ଆସିଲେ ତାଙ୍କୁ ବାଧା ଦେବେ, ତାଙ୍କ ସହ ଯୁଦ୍ଧ କରିବେ, କିଏ ଘୋଡ଼ା ଉପରେ କିଏ ହାତୀ ଉପରେ, ଏଇଭଳି ଭାବରେ ରହିଥିଲେ। କିନ୍ତୁ ଯେତେବେଳେ ରୁକ୍ମିଣୀ ଦେବୀ ତାଙ୍କର ଓଢ଼ଣାକୁ ଟିକେ ଟେକିଦେଲେ, ଯେଉଁ ଯାଇଥିଲେ ଦୁର୍ଗାଙ୍କ ପାଖରେ ପୂଜା କରିକି ଯାଇଥିଲେ, ଆସିକି ଓଢ଼ଣାକୁ ଟେକିଦେଲେ, ମୁଖକୁ ଟିକେ ଦେଖିଦେଲେ, ସବୁ ତଳେ ପଡ଼ିଗଲେ। ଏଭଳି ସୌନ୍ଦର୍ଯ୍ୟ ରହିଛି, ଆଉ କ'ଣ ବର୍ଣ୍ଣନା କରିବା। ଏଭଳି ସୌନ୍ଦର୍ଯ୍ୟ ରହିଛି, କିନ୍ତୁ ଆମ ସମୟ ନାହିଁ, ଆମେ କ'ଣ ବର୍ଣ୍ଣନା କରିବା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଏସବୁ ସୌନ୍ଦର୍ଯ୍ୟ ଉଦ୍ଦିଷ୍ଟି ପ୍ରମୋଦାସୁ ଉତ୍ତମା। ଏଇଥିରୁ ଆମେ ଜାଣିବା କେତେ ତାଙ୍କର ସୌନ୍ଦର୍ଯ୍ୟ ରହିଛି। ପ୍ରମୋଦୋତ୍ତମା ଗୋଟିଏ ଶବ୍ଦରେ କହିଦେଲେ, ପ୍ରମୋଦୋତ୍ତମା ଏ ଦୁଇଟି ଶବ୍ଦ ମିଶେଇକିରି ସନ୍ଧି କରିକିରି ଗୋଟିଏ ଶବ୍ଦରେ କରିଦେଲେ ପ୍ରମୋଦୋତ୍ତମା। ତେଣୁ ଫାଲ୍ଗୁନମ୍, ଫାଲ୍ଗୁନ କହିଲେ ଫଲ୍ଗୁ ତୁଚ୍ଛ କର୍ମ ନ ଜସ୍ମିନ୍। ଅର୍ଜୁନଙ୍କୁ ଫାଲ୍ଗୁନ ବୋଲି କୁହାଯାଉଛି କାହିଁକି, ଫାଲ୍ଗୁନ ଫାଲ୍ଗୁନ ଫାଲ୍ଗୁନୀ ଫାଲ୍ଗୁନୀ ବୋଲି ବେଦରେ ମଧ୍ୟ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ନା, ଫାଲ୍ଗୁନୀ ତତ୍ର ମହତା, ଏ ଆଉ ଦୁଇଟି ଅର୍ଥ ଫାଲ୍ଗୁନୀ ରହିଛି ନା। ଫାଲ୍ଗୁନୀ ଅର୍ଥ ହେଉଛି କ'ଣ, ସନାତନ ଗୋସ୍ୱାମୀ କହୁଛନ୍ତି ଫାଲ୍ଗୁ, ଫାଲ୍ଗୁ ଅର୍ଥ ହେଉଛି ତୁଚ୍ଛ, ତୁଚ୍ଛ କର୍ମ ନ ଜସ୍ମିନ୍। ଭଗବାନଙ୍କର ଭକ୍ତ ହୋଇଗଲେ ତାଙ୍କର ଆଉ ଅନ୍ୟ କୌଣସି କାର୍ଯ୍ୟ ନାହିଁ, ଏକମାତ୍ର କାର୍ଯ୍ୟ ହେଉଛି ଭଗବାନଙ୍କର ସେବାରେ ନିଯୁକ୍ତ ହେବେ ସେମାନେ, ଅନ୍ୟ କିଛି କାର୍ଯ୍ୟ ନାହିଁ ସେମାନେ। ସେଥିପାଇଁ ସେମାନେ ହେଉଛନ୍ତି ମହାତ୍ମା। ଏଭଳି ଭାବରେ ବହୁତ କଥା ରହିଛି, ସମୟ ଆମର ହୋଇଗଲା, ତେଣୁ 2 ମିନିଟ୍ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିକି ଆମେ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁ।